सर्वप्रथमे अन्तरस्य श्रीकृष्णभावनामृत संघ ब्रह्मपुर NH5 केन्द्रर भक्तमानंकु धन्यवाद अर्पण करुछि। सेमाने कठोर परिश्रम करि एहि भागवत कथार आयोजन करिछन्ति आपणमानंकु पाएं, एवं आपणमानंकु समस्तंकु धन्यवाद जे माने निजर दुर्लभ मनुष्य जन्म को सफल करने पाए ए भगवान कर कथा श्रवण करने पाए ए भागवत कथा उत्सव रे योगदान कर छंती। एवं ता सहित मु समस्त भक्त मान को धन्यवाद अर्पण करुछि। ସେମାନେ ସମସ୍ତେ ଏ ଭାଗବତ କଥା ଆସ୍ୱାଦନ କରିବା ପାଇଁ ଏଠାରେ ଏକତ୍ରିତ ହୋଇଛନ୍ତି। ତେବେ ଆମେ ଏ ଯେଉଁ 7 ଦିନ ଧରି ଶ୍ରୀମଦ୍ ଭାଗବତ କଥା ଚର୍ଚ୍ଚା କରିବା, ଯଦିଓ ଶ୍ରୀମଦ୍ ଭାଗବତ ଅଗାଧ ସମୁଦ୍ର ସଦୃଶ ଏବଂ 7 ଦିନ ମଧ୍ୟରେ ସମଗ୍ର ଭାଗବତକୁ ଶ୍ରବଣ କରିବା ବା ଆସ୍ୱାଦନ କରିବା ସମ୍ଭବପର ନୁହେଁ। କାରଣ ବର୍ତ୍ତମାନ ସମୟରେ ଶ୍ରୀ ସୁଖଦେବ ଗୋସ୍ୱାମୀଙ୍କ ପରି ବକ୍ତା ବା ପରୀକ୍ଷିତ ମହାରାଜଙ୍କ ପରି ଶ୍ରୋତାଙ୍କର ଅଭାବ ରହିଛି। ତେବେ ଯେହେତୁ ଶ୍ରୀମଦ୍ ଭାଗବତ କଥା ଭଗବାନଙ୍କ ସହିତ ସମ୍ବନ୍ଧିତ କଥା, ତେଣୁ ଭଗବାନ ଯେପରି ଅସୀମ ତାଙ୍କର କଥା ମଧ୍ୟ ଅସୀମ। ସେଥିପାଇଁ କୁହାଯାଇଛି ଯେ ଭଗବାନ ହେଉଛନ୍ତି ଅନନ୍ତ, ଯାହାଙ୍କର କେହି ଅନ୍ତ ପ୍ରାପ୍ତ ହୋଇପାରିବେ ନାହିଁ, ଯାହାଙ୍କର ଆଦି ଅନ୍ତକୁ କେହି ଜାଣିପାରିବେ ନାହିଁ। ସେହିପରି ତାଙ୍କ କଥାର ମଧ୍ୟ ଆଦି ବା ଅନ୍ତ ନାହିଁ। ଭଗବାନଙ୍କର ହରି ଅନନ୍ତ, ହରି କଥା ଅନନ୍ତ, ଭଗବାନ ଅନନ୍ତ ଏବଂ ତାଙ୍କର କଥା ମଧ୍ୟ ଅନନ୍ତ। ତେଣୁ ଆମେ 7 ଦିନ ମଧ୍ୟରେ ଭଗବାନଙ୍କର କଥାକୁ ଶେଷ କରିବା ସମ୍ଭବପର ନୁହେଁ। ତେବେ ଏ ସାଗରର ଯେକୌଣସି ସ୍ଥାନରେ ଅବଗାହନ କଲେ ଆମେ ଏ ଭାଗବତ କଥା ରୂପୀ ସାଗର ର ଜଳରୁ ବା ଅମୃତକୁ ଆମେ ଆସ୍ୱାଦନ କରିବା ପାଇଁ ସମର୍ଥ ହେବା। ତେଣୁ ଏଇ 7 ଦିନ ଧରି ଆମେ ଯତ୍କିଞ୍ଚିତ ଏ ଭାଗବତ କଥାର ଆସ୍ୱାଦନ କରିବା ପାଇଁ ଚେଷ୍ଟା କରିବା। ତେବେ ଏ ଭାଗବତ କଥାର ଆରମ୍ଭ କିପରି ହେଲା ସେ ସମ୍ପର୍କରେ ଆମର ଜାଣିବା ଆବଶ୍ୟକ। ଯଦିଓ ଆମେ ଭରତ ମହାରାଜଙ୍କର ଚରିତ୍ରର ଚର୍ଚ୍ଚା କରିବା 7 ଦିନ ଧରି, କିନ୍ତୁ ଭରତ ମହାରାଜଙ୍କ ଚରିତ୍ରର ଚର୍ଚ୍ଚା କରିବା ପୂର୍ବରୁ ମୁଁ ପ୍ରଥମେ ଶ୍ରୀମଦ୍ ଭାଗବତ କଥା କିପରି ଭାବରେ ଆରମ୍ଭ ହେଲା ଏବଂ କିପରି ଭାବରେ ଏ ଶ୍ରୀମଦ୍ ଭାଗବତ କଥା ଆମମାନଙ୍କ ପାଇଁ ଆମମାନଙ୍କ ନିକଟରେ ଉପସ୍ଥିତ ହେଲା ସେ ସମ୍ବନ୍ଧରେ ମୁଁ କିଞ୍ଚିତ ଆଲୋଚନା କରିବାକୁ ଚାହିଁବି। ପ୍ରକୃତ ପକ୍ଷେ ଶ୍ରୀମଦ୍ ଭାଗବତ ଯାହା ଭଗବାନଙ୍କ ସମ୍ବନ୍ଧୀୟ କଥା, ତାହା ହେଉଛି ସମସ୍ତ ମାନବ ସମାଜର କଲ୍ୟାଣ ପାଇଁ ଉଦ୍ଦିଷ୍ଟ। ତେଣୁ ନୈମିଷାରଣ୍ୟରେ ଏକତ୍ରିତ ମୁନିଗଣ ଯେତେବେଳେ 1,000 ବର୍ଷ ବ୍ୟାପି ଯଜ୍ଞ ଅନୁଷ୍ଠାନ ଆରମ୍ଭ କରିଥିଲେ, ସେମାନଙ୍କର ଉଦ୍ଦେଶ୍ୟ ଥିଲା ଯେ କଳିଯୁଗର ପ୍ରଭାବକୁ ପ୍ରତିହତ କରିବା ଯଜ୍ଞ ଅନୁଷ୍ଠାନ ମାଧ୍ୟମରେ। କାରଣ ମୁନିଋଷିମାନେ 88,000 ମୁନିଋଷିମାନେ ଏକତ୍ରିତ ହୋଇଥିଲେ ଗୋଟିଏ ସ୍ଥାନରେ ନୈମିଷାରଣ୍ୟରେ। କାରଣ ସେମାନେ ଯେତେବେଳେ ଦେଖିଲେ ଯେ କଳିଯୁଗ ଆଗତ, ଏବଂ କଳିଯୁଗର ପ୍ରଭାବରେ ସମଗ୍ର ସଂସାରରେ ସମସ୍ତ ଲୋକମାନେ ଦୁଃଖରେ ବା କଷ୍ଟରେ ପୀଡ଼ିତ ହେବେ। ତେଣୁ ଲୋକମାନଙ୍କର କଲ୍ୟାଣ ପାଇଁ ସେମାନଙ୍କୁ କଷ୍ଟରୁ ଉଦ୍ଧାର କରିବା ପାଇଁ ମୁନି ଋଷିମାନେ ଚିନ୍ତା କରିଥିଲେ। କାରଣ ମୁନି ଋଷିମାନଙ୍କର ଉଦ୍ଦେଶ୍ୟ ଥିଲା ଜଗତର କଲ୍ୟାଣ, ଜଗତର ଲୋକମାନଙ୍କର କଲ୍ୟାଣ। ତେଣୁ ସେମାନେ ଏକତ୍ରିତ ହୋଇଥିଲେ ନୈମିଷାରଣ୍ୟରେ ଏକ ସହସ୍ର ବର୍ଷ ବ୍ୟାପୀ ଯଜ୍ଞ ଅନୁଷ୍ଠାନ କରି କଳିଯୁଗର ପ୍ରଭାବକୁ ପ୍ରତିହତ କରିବା ପାଇଁ। କିନ୍ତୁ ସେମାନେ ଯେତେବେଳେ ଯଜ୍ଞ ଅନୁଷ୍ଠାନ ଆରମ୍ଭ କଲେ, ଯଜ୍ଞ ଅଗ୍ନି ପ୍ରଜ୍ୱଳିତ ହେବା ସ୍ଥାନରେ ଯଜ୍ଞ ଅଗ୍ନିରୁ କେବଳ ଧୂମ୍ର ନିର୍ଗତ ହେଲା, ଧୂଆଁ ବାହାରିଲା, ଏବଂ ସେ ଧୂମ୍ର ଦ୍ୱାରା ମୁନି ଋଷିମାନଙ୍କର ମୁଖମଣ୍ଡଳ କାଳିମା ଦ୍ୱାରା ଆଚ୍ଛନ୍ନ ହୋଇଗଲା, ଆଚ୍ଛାଦିତ ହୋଇଗଲା। ତେଣୁ ମୁନି ଋଷିମାନେ ଜାଣିପାରିଲେ ଯେ କଳିଯୁଗରେ ଯଜ୍ଞ ଅନୁଷ୍ଠାନ ସଫଳ ହୋଇପାରିବ ନାହିଁ। ଯଦିଓ ଆଜିକାଲି ବିଭିନ୍ନ ସ୍ଥାନରେ ଯଜ୍ଞ ନାମରେ ବିଭିନ୍ନ କାର୍ଯ୍ୟକ୍ରମ ଚାଲିଛି, କିନ୍ତୁ କଳିଯୁଗରେ ପ୍ରକୃତ ପକ୍ଷେ କୌଣସି ଯଜ୍ଞ ଅନୁଷ୍ଠାନ ସଫଳ ହୋଇପାରିବ ନାହିଁ। କାରଣ ପ୍ରାଚୀନ କାଳରେ ଯେତେବେଳେ ଯଜ୍ଞ ଅନୁଷ୍ଠାନ କରାଯାଉଥିଲା, ସେତେବେଳେ ସ୍ୱୟଂ ଭଗବାନ ଆବିର୍ଭୂତ ହେଉଥିଲେ ଯଜ୍ଞସ୍ଥଳରେ, ଏବଂ ଦେବତାମାନେ ଆବିର୍ଭୂତ ହେଉଥିଲେ, ଏବଂ ଯଜ୍ଞକର୍ତ୍ତା ସଙ୍ଗେ ସଙ୍ଗେ ଯଜ୍ଞର ଫଳକୁ ମଧ୍ୟ ପ୍ରାପ୍ତ ହେଉଥିଲେ। କିନ୍ତୁ କଳିଯୁଗରେ ଏପରି କୌଣସି ଯଜ୍ଞସ୍ଥଳରେ ଦେଖାଯାଏନି ଯେଉଁଠାରେ ଭଗବାନ ଆବିର୍ଭୂତ ହେଉଛନ୍ତି। କାରଣ କଳିଯୁଗରେ ସେଥିପାଇଁ କୁହାଯାଇଛି ଯେ ଯଜ୍ଞ କେବେ ସଫଳ ହୋଇପାରିବ ନାହିଁ, ତେଣୁ କଳିଯୁଗରେ ଯଜ୍ଞକୁ ମନା କରାଯାଇଛି, ଯେହେତୁ ଯଜ୍ଞ ସଫଳ ହେବନି। କାରଣ କଳିଯୁଗରେ ଯଦିଓ ବେଦର ମନ୍ତ୍ର ସବୁ ଏବେ ବି ରହିଛି, କିନ୍ତୁ ବେଦମନ୍ତ୍ରକୁ ଠିକ୍ ଭାବରେ ଉଚ୍ଚାରଣ କରିବା ପାଇଁ ଉପଯୁକ୍ତ ବ୍ରାହ୍ମଣଙ୍କର ଅଭାବ ରହିଛି, ଯାହାଫଳରେ ସେ ବେଦମନ୍ତ୍ର କାର୍ଯ୍ୟକାରୀ ହେଉନି ବା ତାର ଫଳ ପ୍ରାପ୍ତ ହେଉନି। ତେଣୁ ସମସ୍ତ ଯଜ୍ଞ ଅନୁଷ୍ଠାନ ବିଫଳ କଳିଯୁଗରେ, କେବଳ ଗୋଟିଏ ମାତ୍ର ଯଜ୍ଞ କଳିଯୁଗରେ ସଫଳ ହୁଏ, ଯାହାକି କଳିଯୁଗର ଯୁଗଧର୍ମ, ଯଜ୍ଞ ସଂକୀର୍ତ୍ତନ ପ୍ରାୟ ଜଜନ୍ତି ସୁମେଧସ। ବିଭିନ୍ନ ଯୁଗ ପାଇଁ ଯୁଗ ଧର୍ମ ନିଶ୍ଚିତ କରାଯାଇଛି ଶାସ୍ତ୍ରରେ, କୃତୟ୍ୟାଧ୍ୟାୟତ ବିଷ୍ଣୁ ତ୍ରେତୟାଂ ଜଜତୋ ମଖୈ। କୃତ ଅର୍ଥାତ୍ ସତ୍ୟ ଯୁଗରେ ଯୁଗ ଧର୍ମ ହେଉଛି ଭଗବାନ ବିଷ୍ଣୁ ବା କୃଷ୍ଣଙ୍କର ଧ୍ୟାନ। ତେଣୁ ସତ୍ୟଯୁଗର ଲୋକମାନେ ଯେଉଁମାନେ ପରମ ଧାର୍ମିକ ଥିଲେ, ଶତକଡ଼ା 100 ଭାଗ ଧାର୍ମିକ, ଏବଂ ସେମାନଙ୍କର ଆୟୁ 1,00,000 ବର୍ଷ ଥିଲା, ସେମାନେ ଧ୍ୟାନରେ ଭଗବାନ ବିଷ୍ଣୁଙ୍କୁ ଧ୍ୟାନ କରୁଥିଲେ। କିନ୍ତୁ ଯେତେବେଳେ ତ୍ରେତା ଯୁଗ ଆସିଲା, ସେତେବେଳେ ତ୍ରେତା ଯୁଗରେ ଲୋକମାନେ 25 ଭାଗ ଅଧର୍ମ ଆସିଗଲା ଏବଂ 75 ଭାଗ ଧର୍ମ ରହିଗଲା, ଯାହାଫଳରେ ଲୋକମାନଙ୍କର ଆୟୁ 1,00,000 ବର୍ଷରୁ କମିଯାଇ ମାତ୍ର 10,000 ବର୍ଷ ହୋଇଗଲା, 10 ଗୁଣ କମିଗଲା ଲୋକମାନଙ୍କର ଆୟୁ। ଏବଂ ଯେତେବେଳେ ଦ୍ୱାପର ଯୁଗ ଆସିଲା, ସେତେବେଳେ 50 ଭାଗ ଅଧର୍ମ ଆସିଗଲା, କେବଳ 50 ଭାଗ ଧର୍ମ ରହିଗଲା। ତେଣୁ ଲୋକମାନଙ୍କର ଆୟୁ ଆହୁରି 10 ଗୁଣ କମିଗଲା। ଦ୍ୱାପର ଯୁଗରେ ଲୋକମାନେ କେବଳ 1,000 ବର୍ଷ ଜୀବିତ ରହୁଥିଲେ, କିନ୍ତୁ ଯେତେବେଳେ କଳିଯୁଗ ଆସିଲା, କଳିଯୁଗରେ 25 ଭାଗ ଧର୍ମ ଏବଂ 75 ଭାଗ ଅଧର୍ମ, ଏବଂ କଳିଯୁଗ ଯେତେ ଅଗ୍ରଗତି କରୁଛି, ଏଇ ଯେଉଁ 25 ଭାଗ ଧର୍ମ ରହିଯାଇଛି ତା ଧୀରେ ଧୀରେ କମି ଶୂନ୍ୟ ହୋଇଯିବ। ତାର ଅର୍ଥ କଳିଯୁଗରେ ସମ୍ପୂର୍ଣ୍ଣ ଅଧର୍ମ ପରିବ୍ୟାପ୍ତ, ଯାହାଫଳରେ କଳିଯୁଗରେ ଯେହେତୁ ପ୍ରଥମେ କଳିଯୁଗର ଆରମ୍ଭରେ ଶତକଡ଼ା 25% ଧର୍ମ ରହିଛି, ତେଣୁ କଳିଯୁଗର ଲୋକମାନଙ୍କର ଆୟୁ 100 ବର୍ଷ ନିଶ୍ଚିତ କରାଯାଇଛି। କିନ୍ତୁ କଳିଯୁଗ ଯେତେ ଅଗ୍ରଗତି ଲାଭ କରୁଛି, ଏହି 25% ଧର୍ମ କମି କମି ଯାଉଛି ଏବଂ ଅଧର୍ମ ପରିବ୍ୟାପ୍ତ ହେଉଛି, ସେହି ତୁଳନାରେ ଲୋକମାନଙ୍କର ଆୟୁ ମଧ୍ୟ କମି କମି ଯାଉଛି। ଯଦିଓ କଳିଯୁଗରେ 100 ବର୍ଷ ଆୟୁ ରଖାଯାଇଛି, କିନ୍ତୁ ବର୍ତ୍ତମାନ ଅଧିକାଂଶ ଲୋକ 100 ବର୍ଷ ପର୍ଯ୍ୟନ୍ତ ଜୀବିତ ରହୁନାହାନ୍ତି। 80, 85, 90 ଏପରି ବୟସରେ ସେମାନେ ମୃତ୍ୟୁବରଣ କରୁଛନ୍ତି। ତେଣୁ ଧୀରେ ଧୀରେ ଯେତେ ଅଧର୍ମ ଅଧିକ ବୃଦ୍ଧିପ୍ରାପ୍ତ ହେବ ଏବଂ ଧର୍ମ କମି କମି ଯିବ, ସେହି ତୁଳନାରେ ଲୋକମାନଙ୍କର ଆୟୁ କମି କମି ଶେଷରେ 15-20 ବର୍ଷ ରହିଯିବ। ଏବଂ କେବଳ ଆୟୁ କମିବା ସହିତ ଲୋକମାନଙ୍କର ସ୍ମୃତି ଶକ୍ତି, ଶାରୀରିକ ଶକ୍ତି ଏସବୁ ମଧ୍ୟ କମି କମି ଯିବ। ଲୋକମାନଙ୍କର ଉଚ୍ଚତା ସେହି ତୁଳନାରେ ମଧ୍ୟ କମି କମି ଯାଉଛି। ପୂର୍ବକାଳର ଲୋକମାନେ ବହୁତ ଉଚ୍ଚା ଥିଲେ, କିନ୍ତୁ ବର୍ତ୍ତମାନ ସବୁ ଲୋକମାନଙ୍କର ଉଚ୍ଚତା କମିଯାଉଛି ଏବଂ କଳିଯୁଗର ଶେଷ ବେଳକୁ ଲୋକମାନଙ୍କର ଉଚ୍ଚତା ହୁଏତ 2-3 ଫୁଟ ରହିଯିବ, ଏପରି ସମୟ ଆସିବ। ତେବେ ଯାହା ହେଉ, ଏ ବିଭିନ୍ନ ଯୁଗ ପାଇଁ ସେଥିପାଇଁ ବିଭିନ୍ନ ଯୁଗଧର୍ମ ନିଶ୍ଚିତ କରାଯାଇଛି। ତେଣୁ ତ୍ରେତା ଯୁଗରେ ଥିଲା ଯୁଗଧର୍ମ, ଭଗବାନଙ୍କର ଅର୍ଚ୍ଚନା ଯଜ୍ଞ ମାଧ୍ୟମରେ, ତେଣୁ ରାଜା ମହାରାଜାମାନେ ପ୍ରଭୁତ ଅର୍ଥ ବ୍ୟୟ କରି ବିରାଟ ବିରାଟ ଯଜ୍ଞ, ଅଶ୍ୱମେଧ ଯଜ୍ଞ, ରାଜସ୍ୱ ଯଜ୍ଞର ଆୟୋଜନ କରୁଥିଲେ ଏବଂ ସେଥିରେ ରାଜ୍ୟର ସମସ୍ତ ପ୍ରଜା ଅଂଶଗ୍ରହଣ କରୁଥିଲେ, ଯାହାଫଳରେ ସମସ୍ତେ ଲାଭାନ୍ୱିତ ହେଉଥିଲେ। ଏବଂ ଦ୍ୱାପର ଯୁଗରେ ଯୁଗଧର୍ମ ଥିଲା ମନ୍ଦିରରେ ଭଗବାନଙ୍କର ଅର୍ଚ୍ଚନା ପରିଚର୍ଯ୍ୟା, ତେଣୁ ବିଧିପୂର୍ବକ 16 ଉପଚାରରେ ଭଗବାନଙ୍କର ଅର୍ଚ୍ଚନା କରାଯାଉଥିଲା ମନ୍ଦିରମାନଙ୍କରେ ବା ଗୃହମାନଙ୍କରେ। କିନ୍ତୁ କଳିଯୁଗରେ ଧ୍ୟାନ ବି ସମ୍ଭବପର ନୁହେଁ, ଯଜ୍ଞ ସମ୍ଭବପର ନୁହେଁ ବା ଅର୍ଚ୍ଚନା ମଧ୍ୟ ସମ୍ଭବପର ନୁହେଁ, କାରଣ କଳିଯୁଗରେ ଆମର ମନ ଏତେ ଚଞ୍ଚଳ, ମନକୁ ସ୍ଥିର କରିବା ସମ୍ଭବପର ନୁହେଁ। ମନ ସ୍ଥିର ନହେଲେ କେବେ ଧ୍ୟାନ ହୋଇପାରିବ ନା। ଠିକ୍ ସେହିପରି କଳିଯୁଗରେ ଯେହେତୁ ଉପଯୁକ୍ତ ବ୍ରାହ୍ମଣ ନାହାନ୍ତି, ତେଣୁ ବେଦମନ୍ତ୍ର ଠିକ୍ ଭାବରେ ଉଚ୍ଚାରଣ ନ ହୋଇଥିବା ହେତୁ ଯଜ୍ଞର ଫଳ ମଧ୍ୟ ପ୍ରାପ୍ତ ହେବ ନାହିଁ। ମନ୍ଦିରରେ ଯଦିଓ ଆମର ଅନେକ ମନ୍ଦିର ରହିଛି, ଭଗବାନଙ୍କର ବିଗ୍ରହ ପ୍ରତିଷ୍ଠିତ ହେଉଛନ୍ତି, କିନ୍ତୁ ଭଗବାନଙ୍କୁ ପୂଜା କରିବା ପାଇଁ ଶୁଦ୍ଧ ଦ୍ରବ୍ୟ ଉପଲବ୍ଧ ହେବ କଳିଯୁଗରେ। ପ୍ରତ୍ୟେକ ଦ୍ରବ୍ୟ ଭେଜାଲ, କାରଣ ବଜାରରୁ ଯେକୌଣସି ଦ୍ରବ୍ୟ ଆପଣ ଭାବିବେ ଫଳ ଶୁଦ୍ଧ, କିନ୍ତୁ ଫଳ ମଧ୍ୟ ଭେଜାଲ ହେଉଛି, ଫଳରେ ଇଞ୍ଜେକ୍ସନ ଦିଆଯାଉଛି ଫଳକୁ ପଚାଇବା ପାଇଁ ଏବଂ ଫଳ ସୃଷ୍ଟି କରିବା ପାଇଁ ବିଭିନ୍ନ କେମିକାଲର ମଧ୍ୟ ପ୍ରୟୋଗ କରାଯାଉଛି, ଫଳ ଉପରେ ମଧ୍ୟ କେମିକାଲ ଦିଆଯାଉଛି ତାକୁ ସତେଜ ରଖିବା ପାଇଁ। ଠିକ୍ ସେହିପରି ଆପଣ ଅନ୍ନ ଗ୍ରହଣ କରୁଛନ୍ତି, ତେଣୁ ଅନ୍ନରେ ଯେତେ ସବୁ ରାସାୟନିକ ଦ୍ରବ୍ୟ ଦିଆହେଉଛି ସବୁ ବିଷ, ତେଣୁ ଆମେ ଯେଉଁ ଖାଦ୍ୟ ଖାଉଛେ ସବୁ ବିଷ ଭକ୍ଷଣ କରୁଛେ, ପନିପରିବା ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ଖାଦ୍ୟ, ତାଦ୍ୱାରା ଆମର ଶାରୀରିକ ଶକ୍ତି କେଉଁଠାରୁ ପ୍ରାପ୍ତ ହେବ ଆମେ ଏପରି ଖାଦ୍ୟ ଖାଇବା ଦ୍ୱାରା, ତେଣୁ ବିଭିନ୍ନ ରୋଗ ଆମେ ସୃଷ୍ଟି କରୁଛେ ତାଦ୍ୱାରା, ବିଭିନ୍ନ ରୋଗ ନୂଆ ନୂଆ ରୋଗ ସବୁ ସୃଷ୍ଟି ହେଉଛି ବିଭିନ୍ନ ପ୍ରକାର ଦୂଷିତ ଖାଦ୍ୟ ଖାଇବା ଦ୍ୱାରା। ତେଣୁ ଏହିପରି ଭାବରେ କଳିଯୁଗରେ କୌଣସି ଦ୍ରବ୍ୟ ଶୁଦ୍ଧ ଆପଣ ବଜାରକୁ ଯିବେ ଘିଅ କିଣିବା ପାଇଁ ଭାବିବେ ଘିଅ ହେଉଛି ଶୁଦ୍ଧ ଦ୍ରବ୍ୟ କିନ୍ତୁ ଆଜିକାଲି ସବୁ ଘିଅ ତିଆରି ହେଉଛି ଗାଈର ଚର୍ବିରୁ ଆପଣ କଳ୍ପନା କରିପାରିବେ ଏପରି କେତେବେଳେ ସବୁ ଫ୍ୟାକ୍ଟ୍ରି ଧରା ହେଇଛନ୍ତି ତେଣୁ ଯେତେ ସବୁ ବାହାର ଜିନିଷ କାହା ଉପରେ ଆପଣ ବିଶ୍ୱାସ କରିପାରିବେନି କ'ଣ ଆପଣ ପ୍ରାପ୍ତ ହେଉଛନ୍ତି ବା କ'ଣ ଖାଉଛନ୍ତି ତେଣୁ ସେ ଦୃଷ୍ଟିରୁ ଦେଖିଲେ ଆମେ ଭଗବାନଙ୍କର ପୂଜା ଅର୍ଚ୍ଚନା କିପରି ଶୁଦ୍ଧ ଭାବରେ କରିପାରିବା କଳିଯୁଗରେ ଯଦିଓ ଆମେ କରୁଛେ କିନ୍ତୁ ପ୍ରକୃତ ଶୁଦ୍ଧ ରୂପରେ ଆମେ ପୂଜା ଅର୍ଚ୍ଚନା କରିପାରୁନୁ କଳିଯୁଗରେ ତେଣୁ କଳିଯୁଗ ପାଇଁ ସେଥିପାଇଁ ଯୁଗ ଧର୍ମ ପ୍ରଦାନ କରାଯାଇଛି ଶାସ୍ତ୍ରରେ କଳୌତାଦ ହରିକୀର୍ତ୍ତନ ତେଣୁ କଳିଯୁଗରେ ଏଇ ଗୋଟିଏ ଯଜ୍ଞ ହେଉଛି ସଫଳ ଯଜ୍ଞ ଯଜ୍ଞ ସଂକୀର୍ତ୍ତନ ପ୍ରାୟ ଜଜନ୍ତି ସୁମେଧସ ଯେଉଁମାନେ ବୁଦ୍ଧିମାନ ଉତ୍ତମ ବୁଦ୍ଧିସମ୍ପନ୍ନ ସେମାନେ ଭଗବାନଙ୍କର ପୂଜା କଳିଯୁଗରେ କିପରି ଭାବରେ କରନ୍ତି ନା ଯଜ୍ଞ ସଂକୀର୍ତ୍ତନ ପ୍ରାୟ ସଂକୀର୍ତ୍ତନ ଯଜ୍ଞ ମାଧ୍ୟମରେ ବୁଦ୍ଧିମାନ ବ୍ୟକ୍ତିମାନେ ଭଗବାନଙ୍କର ଅର୍ଚ୍ଚନା ବା ପୂଜା କରିଥାନ୍ତି ସଂକୀର୍ତ୍ତନ ଅର୍ଥାତ୍ ଯେତେବେଳେ ସମସ୍ତେ ମିଶିକରି ଭଗବାନଙ୍କର ନାମ କୀର୍ତ୍ତନ କରିଥାନ୍ତି ତାକୁ ସଂକୀର୍ତ୍ତନ କୁହାଯାଏ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ ତେଣୁ ଇଏ ହେଉଛି ଭଗବାନଙ୍କର ନାମ ସଂକୀର୍ତ୍ତନ ଯଜ୍ଞ ତେଣୁ ଯେତେବେଳେ ଆମେ ସମସ୍ତେ ମିଶିକରି ଭଗବାନଙ୍କର ନାମ ସଂକୀର୍ତ୍ତନ କରିଥାଉ ତାଦ୍ୱାରା ଆମେ ଭଗବାନଙ୍କର ଆରାଧନା କରିଥାଉ ଭଗବାନଙ୍କର ନାମ ସଂକୀର୍ତ୍ତନରେ କୌଣସି ଭେଜାଲ ଦ୍ରବ୍ୟ ନାହିଁ ଭଗବାନ ଯେପରି ଶୁଦ୍ଧ ତାଙ୍କର ନାମ ମଧ୍ୟ ଶୁଦ୍ଧ ତେଣୁ ଇଏ ହେଉଛି କଳିଯୁଗର ଯୁଗଧର୍ମ ନାମ ସଂକୀର୍ତ୍ତନ ତେଣୁ ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ଯେତେବେଳେ ଶ୍ରୀ ଚୈତନ୍ୟ ମହାପ୍ରଭୁ ରୂପରେ ଅବତରିତ ହେଲେ ସେତେବେଳେ କଳିଯୁଗର ଯୁଗଧର୍ମ ସେ ପ୍ରବର୍ତ୍ତନ କଲେ ନାମ ସଂକୀର୍ତ୍ତନ ଏବଂ କଳି ସନ୍ତରଣ ଉପନିଷଦରୁ ଏ ହରେ କୃଷ୍ଣ ମହାମନ୍ତ୍ରକୁ ଉଦ୍ଧାର କଲେ ଯେଉଁ ହରେ କୃଷ୍ଣ ମହାମନ୍ତ୍ର ତାର ପ୍ରବର୍ତ୍ତନ କଲେ ଶ୍ରୀ ଚୈତନ୍ୟ ମହାପ୍ରଭୁ କଳିଯୁଗର ଲୋକମାନଙ୍କ ପାଇଁ ତେଣୁ ଏହି ସଂକୀର୍ତ୍ତନ ଯଜ୍ଞ ତାହା ହେଉଛି ଏକମାତ୍ର ଉପଯୁକ୍ତ ଯଜ୍ଞ ଭଗବାନଙ୍କର ଆରାଧନା ପାଇଁ ତେଣୁ ନୈମିଶ୍ୱରଣର ଏକତ୍ରିତ ମୁନିଗଣ ଯେତେବେଳେ ଦେଖିଲେ ଯେ ଯଜ୍ଞ ଅନୁଷ୍ଠାନ ସଫଳ ହୋଇପାରୁନି ତେଣୁ ସେମାନେ ସମସ୍ତେ ଚିନ୍ତା କଲେ ଯେ ବର୍ତ୍ତମାନ କଳିର ପ୍ରଭାବ ଅନୁଭୂତ ହୋଇଛି ତେଣୁ ବର୍ତ୍ତମାନ କଳିଯୁଗର ପ୍ରଭାବକୁ ପ୍ରତିହତ କରିବା ପାଇଁ ଆଉ ଯଜ୍ଞ ଅନୁଷ୍ଠାନ ସଫଳ ହୋଇପାରିବ ତେବେ କଳିଯୁଗର ପ୍ରଭାବକୁ ପ୍ରତିହତ କରିବା ପାଇଁ ଭଗବାନଙ୍କର ଯେଉଁ ନାମ ସଂକୀର୍ତ୍ତନ ବା ଲୀଳା କୀର୍ତ୍ତନ ତାହା ହିଁ କଳିଯୁଗର ପ୍ରଭାବକୁ ପ୍ରତିହତ କରିବା ପାଇଁ ସମର୍ଥ ତେଣୁ ମୁନି ଋଷିମାନେ ଶ୍ରୀ ସୁତ ଗୋସ୍ୱାମୀଙ୍କ ନିକଟରେ ନିବେଦନ କଲେ ଶ୍ରୀ ସୁତ ଗୋସ୍ୱାମୀ ଯେ ରୋମହର୍ଷଣ ସୁତଙ୍କର ପୁତ୍ର ଥିଲେ ଏବଂ ଯେ ପୁରାଣ ଇତିହାସରେ ପାରଙ୍ଗତ ଥିଲେ ତେଣୁ 88,000 ମୁନି ଋଷିଗଣ ସୁତ ଗୋସ୍ୱାମୀଙ୍କ ନିକଟରେ 6 ପ୍ରଶ୍ନ ରଖିଥିଲେ ସେ ପ୍ରଶ୍ନ ମଧ୍ୟରୁ ଗୋଟିଏ ପ୍ରଶ୍ନ ଥିଲା ଯାହାକି ଭାଗବତ ସମ୍ବନ୍ଧୀୟ ପ୍ରଶ୍ନ ସେ ପ୍ରଶ୍ନଟି ଥିଲା ଯେ ବ୍ରୁହି ଯୋଗେଶ୍ୱରେ କୃଷ୍ଣେ ବ୍ରହ୍ମଣୀ ଧର୍ମ ବ୍ରହ୍ମଣୀ ସ୍ୱାକାଷ୍ଟଂ ଅଧୁନ ପେତେ ଧର୍ମ କହ ଶରଣଙ୍ଗତ ତେଣୁ ମୁନିମାନଙ୍କର ଏ 6 ପ୍ରଶ୍ନ ମଧ୍ୟରୁ ଇଏ ଗୋଟିଏ ମହତ୍ୱପୂର୍ଣ୍ଣ ପ୍ରଶ୍ନ ଥିଲା ସେମାନେ ସୁତ ଗୋସ୍ୱାମୀଙ୍କୁ ପ୍ରଶ୍ନ କରୁଛନ୍ତି ବ୍ରୁହି ଯୋଗେଶ୍ୱରେ କୃଷ୍ଣେ ବ୍ରହ୍ମଣୀ ଧର୍ମ ବର୍ମଣୀ ତେଣୁ ମୁନିମାନେ ଶ୍ରୀ ସୁତ ଗୋସ୍ୱାମୀ କହୁଛନ୍ତି, ହେ ଶ୍ରୀ ସୁତ ଗୋସ୍ୱାମୀ, ଆପଣ କୃପା କରି ଆମକୁ କୁହନ୍ତୁ ଯେ ବ୍ରହ୍ମାଣୀ ଅର୍ଥାତ୍ ଭଗବାନ ଯୋଗେଶ୍ୱର କୃଷ୍ଣ, ଯିଏକି ଧର୍ମର ରକ୍ଷକ, ଧର୍ମ ବ୍ରହ୍ମାଣୀ, କାରଣ ଭଗବାନ କୃଷ୍ଣ ନିଜେ ଭଗବତ ଗୀତାରେ କହୁଛନ୍ତି, ଯଦା ଯଦା ହି ଧର୍ମସ୍ୟ କ୍ଲାନିର୍ଭବତି ଭାରତ ଅଭ୍ୟୁଥାନଂ ଅଧର୍ମସ୍ୟ ତଦାତ୍ମାନଂ ସୃଜାମ୍ୟ। ତେଣୁ ଯେତେବେଳେ ଧର୍ମର ଗ୍ଲାନି ହୁଏ, ଅଧର୍ମର ଅଭ୍ୟୁଦୟ ହୁଏ, ସେତେବେଳେ ଭଗବାନ ଅବତରିତ ହୋଇଥାନ୍ତି ଧର୍ମ ସଂସ୍ଥାପନାର୍ଥାୟ। ସମ୍ଭବ ଆମେ ଯୁଗେ ଯୁଗେ ଧର୍ମ ସଂସ୍ଥାପନ କରିବା ପାଇଁ ଭଗବାନ ଆବିର୍ଭୂତ ହୋଇଥାନ୍ତି, ତେଣୁ ତାଙ୍କୁ ଧର୍ମର ରକ୍ଷକ ବୋଲି କୁହାଯାଇଛି। ସେ ହିଁ ଧର୍ମର ସ୍ରଷ୍ଟା ଏବଂ ସେ ହିଁ ଧର୍ମର ରକ୍ଷକ। ତେଣୁ ସେ ଭଗବାନ କୃଷ୍ଣ ମୁନିମାନଙ୍କର ପ୍ରଶ୍ନ, ସେ ଯୋଗେଶ୍ୱର କୃଷ୍ଣ ଯିଏକି ଧର୍ମର ରକ୍ଷକ, ସେ ଯେତେବେଳେ ନିଜର ସ୍ୱଧାମକୁ ପ୍ରତ୍ୟାବର୍ତ୍ତନ କଲେ, ଭଗବାନ କୃଷ୍ଣ ଦ୍ୱାପର ଯୁଗରେ ଆବିର୍ଭୂତ ହୋଇଥିଲେ ଏବଂ ତାଙ୍କର ଲୀଳା ସାଙ୍ଗ କରି ନିଜର ସ୍ୱଧାମକୁ ପ୍ରତ୍ୟାବର୍ତ୍ତନ କଲେ, ତେଣୁ ଯେତେବେଳେ ଭଗବାନ କୃଷ୍ଣ ନିଜର ସ୍ୱଧାମକୁ ଚାଲିଗଲେ, ତେଣୁ ମୁନିମାନଙ୍କର ପ୍ରଶ୍ନ ହେଉଛି ଶ୍ରୀ ସୁତ ଗୋସ୍ୱାମୀଙ୍କୁ, ଧର୍ମ କହ ଶରଣଙ୍ଗତ, କି ଧର୍ମ କାହାର ଶରଣରେ ଗଲା, ଅର୍ଥାତ୍ ଧର୍ମ କେଉଁଠାରେ ରହିଲା। ଭଗବାନ କୃଷ୍ଣ ଧର୍ମ ସଂସ୍ଥାପନ କରିବା ପାଇଁ ଆସିଥିଲେ, ତେଣୁ ଧର୍ମ ସଂସ୍ଥାପନ କରି ଭଗବାନ ଚାଲିଗଲେ, ତେଣୁ ଧର୍ମ ଭଗବାନ ଚାଲିଯିବା ପରେ କାହାର ଆଶ୍ରୟ ଗ୍ରହଣ କଲେ। କୃଷ୍ଣ ଥିଲେ ଧର୍ମର ଆଶ୍ରୟ ଏବଂ ଧର୍ମର ରକ୍ଷକ, ତେଣୁ ଭଗବାନ କୃଷ୍ଣ ଚାଲିଯିବା ପରେ ଧର୍ମ କାହାର ଆଶ୍ରୟ ଗ୍ରହଣ କରିଛି କଳିଯୁଗ, ଅର୍ଥାତ୍ କେଉଁଠାରେ କଳିଯୁଗର ଲୋକମାନେ ଧର୍ମକୁ ପ୍ରାପ୍ତ ହେବେ, ଏହା ହେଉଛି ପ୍ରଶ୍ନ। କାରଣ କଳିଯୁଗରେ ଆମେ ଦେଖୁ ବିଭିନ୍ନ ପ୍ରକାର ଧର୍ମ, ବିଭିନ୍ନ ପ୍ରକାର ମତବାଦ, ବିଭିନ୍ନ ପ୍ରକାର ସମ୍ପ୍ରଦାୟ, ତେଣୁ କଳିଯୁଗର ଲୋକମାନେ ଭ୍ରମିତ। ପ୍ରକୃତ ଧର୍ମ କ'ଣ, ପ୍ରକୃତ ଧର୍ମର ମାର୍ଗ କ'ଣ, ତାହା କଳିଯୁଗର ଲୋକମାନେ ଠିକ୍ ଭାବରେ ଜାଣିପାରୁନାହାନ୍ତି, ଯେହେତୁ ସେମାନେ ବିଭ୍ରାନ୍ତ ହୋଇଛନ୍ତି। ଅନେକ ମତବାଦ, ଅନେକ ଧର୍ମ, ଅନେକ ସମ୍ପ୍ରଦାୟ ଦ୍ୱାରା ସେମାନେ ବିଭ୍ରାନ୍ତ ହୋଇଛନ୍ତି, ସେମାନେ ଠିକ୍ ଭାବରେ ଜାଣିପାରୁନାହାନ୍ତି କେଉଁ ମାର୍ଗ ଠିକ୍, କେଉଁ ମାର୍ଗରେ ଗଲେ ବ୍ୟକ୍ତି ଧର୍ମକୁ ପ୍ରାପ୍ତ ହେବ, ଧର୍ମ ମାର୍ଗକୁ ପ୍ରାପ୍ତ ହେବ। ତେଣୁ ମୁନିମାନଙ୍କର ଏ ପ୍ରଶ୍ନ ବହୁତ ଉପାଦେୟ ପ୍ରଶ୍ନ ଥିଲା, ଯେ ଧର୍ମ କାହାର ଆଶ୍ରୟ ଗ୍ରହଣ କରିଛି କଳିଯୁଗରେ, ତେଣୁ କଳିଯୁଗ ଲୋକମାନେ ଜାଣିବା ଆବଶ୍ୟକ। ତେଣୁ ଯେତେବେଳେ ମୁନିମାନେ ଏପରି ପ୍ରଶ୍ନ କଲେ, ସେତେବେଳେ ଶ୍ରୀ ସୁତ ଗୋସ୍ୱାମୀ ମୁନିମାନଙ୍କର ପ୍ରଶ୍ନରେ ଅତ୍ୟନ୍ତ ପ୍ରସନ୍ନ ହେଲେ, କାରଣ ମୁନିମାନଙ୍କର ଏହି ପ୍ରଶ୍ନ ଜଗତର ମଙ୍ଗଳ ପାଇଁ ଉଦ୍ଦିଷ୍ଟ ଥିଲା। ସେମାନେ ବ୍ୟକ୍ତିଗତ ଭାବରେ ନିଜ ପାଇଁ ପ୍ରଶ୍ନ କରିନାହାନ୍ତି, ଜଗତର ମଙ୍ଗଳ ପାଇଁ ପ୍ରଶ୍ନ କରିଛନ୍ତି, ଯାହାର ଉତ୍ତର ଶ୍ରବଣ କଲେ ଜଗତର ଲୋକମାନେ ଧର୍ମର ମାର୍ଗକୁ ପ୍ରାପ୍ତ ହେବେ। ତେଣୁ ସୁତ ଗୋସ୍ୱାମୀ ମୁନିମାନଙ୍କର ପ୍ରଶଂସା କରି କହୁଛନ୍ତି, ମୁନୟ ସାଧୁ ପୃଷ୍ଠ ଭବଦ୍ଭିରି ଲୋକ ମଙ୍ଗଳ। ହେ ମୁନିଗଣ, ତୁମେମାନେ ଯେଉଁ ପ୍ରଶ୍ନ କରିଛ ତାହା ସାଧୁ ପ୍ରଶ୍ନ, ଉତ୍ତମ ପ୍ରଶ୍ନ, କାରଣ ଏ ପ୍ରଶ୍ନ ଲୋକମଙ୍ଗଳ ସହିତ ସଂଶ୍ଲିଷ୍ଟ। ତେଣୁ ଏପରି କହି ଶ୍ରୀ ସୁତ ଗୋସ୍ୱାମୀ ମୁନିମାନଙ୍କର ପ୍ରଶ୍ନର ଉତ୍ତର ପ୍ରଦାନ କରିଛନ୍ତି। ତେଣୁ ଶ୍ରୀ ସୁତ ଗୋସ୍ୱାମୀ କହୁଛନ୍ତି ଯେ କୃଷ୍ଣ ସ୍ୱଧାମ ଉପଗତ ଧର୍ମ ଜ୍ଞାନାଦି ବିଷୟ କଲୌ ନଷ୍ଟ ଦୃଶାଙ୍ଗେଶ ପୁରାଣର୍କ ଅଧୁନୋଦିତ। ତେଣୁ ସୁତ ଗୋସ୍ୱାମୀ କହୁଛନ୍ତି, ହେ ମୁନିଗଣ, ଭଗବାନ କୃଷ୍ଣ ଯେତେବେଳେ ନିଜର ସ୍ୱଧାମକୁ ପ୍ରତ୍ୟାବର୍ତ୍ତନ କଲେ ଏବଂ ଯେତେବେଳେ ଭଗବାନ କୃଷ୍ଣ ନିଜର ସ୍ୱଧାମକୁ ଚାଲିଗଲେ, ନିଜ ଧାମକୁ ନିଜ ଲୋକକୁ ଚାଲିଗଲେ, ଧର୍ମ ଜ୍ଞାନ ଆଦି ସହ, ଅର୍ଥାତ୍ ଧର୍ମ ଏବଂ ଜ୍ଞାନକୁ ସାଥିରେ ଧରି କୃଷ୍ଣ ଚାଲିଗଲେ, ତାର ଅର୍ଥ କ'ଣ? ଯେହେତୁ ଭଗବାନ ସମସ୍ତ ଜ୍ଞାନର ଉତ୍ସ, ଧର୍ମର ଉତ୍ସ, କାରଣ ଧର୍ମର ସୃଷ୍ଟି ଭଗବାନଙ୍କ ଠାରେ ହେଉଛି। ଧର୍ମ କ'ଣ ନା, ଧର୍ମ ତ ସାକ୍ଷାତ ଭଗବତ ପ୍ରଣୀତ, ଧର୍ମ ହେଉଛି ସାକ୍ଷାତ ଭଗବାନଙ୍କ ଦ୍ୱାରା ପ୍ରଣୀତ ଉପଦେଶ, ତାକୁ ପାଳନ କରିବା ହିଁ ଧର୍ମ। ତେଣୁ ଯେହେତୁ ଭଗବାନ ଏକ, ତାଙ୍କର ଉପଦେଶ ମଧ୍ୟ ଏକ, ତେଣୁ ଅନେକ ଭଗବାନ ହେଇନପାରନ୍ତି ବା ଭଗବାନଙ୍କର ଅନେକ ଉପଦେଶ ବା ଅନେକ ଧର୍ମ ହେଇନପାରେ। ଯେହେତୁ ଭଗବାନ ଏକ, ତାଙ୍କର ଉପଦେଶ ଏକ, ତେଣୁ ଧର୍ମର ମାର୍ଗ ମଧ୍ୟ ଏକ, ତାହା ଭିନ୍ନ ଭିନ୍ନ ହେଇନପାରେ। ତେଣୁ ପ୍ରକୃତ ଧର୍ମର ମାର୍ଗ ହେଉଛି ଭଗବାନଙ୍କର ଉପଦେଶକୁ ପାଳନ କରିବା। ତେଣୁ ଭଗବାନ ଯେଉଁ ଉପଦେଶ ପ୍ରଦାନ କରିଛନ୍ତି, ତାହା ଶାସ୍ତ୍ରମାନଙ୍କରେ, ଗୀତା ଭାଗବତରେ, ବେଦରେ ଲିଖିତ ଆକାରରେ ବର୍ତ୍ତମାନ ଉପଲବ୍ଧ ହେଉଛି। କିନ୍ତୁ ଭଗବାନ ଯେତେବେଳେ ପ୍ରଥମେ ଉପଦେଶ ପ୍ରଦାନ କରିଥିଲେ, ସେ ଉପଦେଶ ପ୍ରଥମେ ବ୍ରହ୍ମାଙ୍କୁ ପ୍ରଦାନ କରିଥିଲେ। ବ୍ରହ୍ମା ତାଙ୍କର ପୁତ୍ର ନାରଦଙ୍କୁ ପ୍ରଦାନ କରିଥିଲେ, ନାରଦ ବ୍ୟାସଦେବଙ୍କୁ ପ୍ରଦାନ କରିଥିଲେ। ଏପରି ଗୁରୁ ଶିଷ୍ୟ ପରମ୍ପରା କ୍ରମେ ଭଗବାନଙ୍କ ଠାରୁ ସେ ଜ୍ଞାନ ଆମ ନିକଟକୁ ଆସୁଛି। ତେଣୁ ଏ ଜ୍ଞାନର ସୃଷ୍ଟି ଯେକୌଣସି ସାଧାରଣ ବ୍ୟକ୍ତି କରିପାରିବ ନାହିଁ, ବା ଧର୍ମର ସୃଷ୍ଟି ଯେକୌଣସି ବ୍ୟକ୍ତି କରିପାରିବ ନାହିଁ। ଯେପରି ଆଜିକାଲି ଅନେକ ବ୍ୟକ୍ତି ନିଜର ମନଗଢ଼ା ମତବାଦର ପ୍ରଚାର କରି ନୂତନ ନୂତନ ଧର୍ମର ସୃଷ୍ଟି କରୁଛନ୍ତି, କାରଣ ଏହା ହେଉଛି ପ୍ରକୃତ ଧର୍ମ ନୁହଁ, ଅଧର୍ମର ମାର୍ଗ। କୌଣସି ବ୍ୟକ୍ତି ବିଶେଷ କେବେ ଧର୍ମର ମାର୍ଗର ସୃଷ୍ଟି କରିପାରିବ ନାହିଁ, କେବଳ ଭଗବାନ ହିଁ ଧର୍ମ ମାର୍ଗର ସୃଷ୍ଟି କରିପାରିବେ ଜଗତର କଲ୍ୟାଣ ପାଇଁ। ଜଗତର କଲ୍ୟାଣ ପାଇଁ ସେ ଜଗତର ଲୋକମାନଙ୍କୁ ଉପଦେଶ ପ୍ରଦାନ କରୁଛନ୍ତି ଭଗବାନ, ତେଣୁ ତାଙ୍କର ଉପଦେଶକୁ ପାଳନ କରିବା ହିଁ ଧର୍ମ। ତେଣୁ ସେଇ ଯେଉଁ ଧର୍ମର ତତ୍ତ୍ୱ ବା ଧର୍ମର ଜ୍ଞାନ, ତାହା ଭଗବାନଙ୍କ ନିକଟରେ ରହିଛି ଏବଂ ତାଙ୍କଠାରୁ ଏ ଜ୍ଞାନ ଆସୁଛି। ତେଣୁ ଭଗବାନଙ୍କର ଜ୍ଞାନକୁ ଯେଉଁମାନେ ନିଜ ମନରୁ କିଛି ନ ମିଶେଇ ଠିକ୍ ଯଥାର୍ଥ ରୂପରେ ଉପସ୍ଥାପିତ କରିଥାନ୍ତି, ସେହିମାନେ ହେଉଛନ୍ତି ଭଗବାନଙ୍କର ପ୍ରକୃତ ପ୍ରତିନିଧି। ଯେଉଁମାନେ ଭଗବାନଙ୍କର ଜ୍ଞାନକୁ ଠିକ୍ ରୂପରେ ଜନସାଧାରଣଙ୍କ ନିକଟରେ ଉପସ୍ଥାପିତ କରିଥାନ୍ତି, ସେଥିରେ କିଛି ନିଜ ମନରୁ ମିଶେଇ ନଥାନ୍ତି ବା ସେଥିରୁ କିଛି କାଢ଼ି ଦେଇନଥାନ୍ତି। ଏପରି ବ୍ୟକ୍ତିମାନଙ୍କ ଠାରୁ ବା ଭଗବାନଙ୍କର ପ୍ରତିନିଧିମାନଙ୍କ ଠାରୁ, ଭକ୍ତମାନଙ୍କ ଠାରୁ ଆମେ ଯେତେବେଳେ ଜ୍ଞାନକୁ ପ୍ରାପ୍ତ ହୋଇଥାଉ, ସେତେବେଳେ ଆମେ ପ୍ରକୃତ ଧର୍ମର ମାର୍ଗକୁ ପ୍ରାପ୍ତ ହୋଇଥାଉ। ତେଣୁ ଶ୍ରୀ ସୁତ ଗୋସ୍ୱାମୀ କହୁଛନ୍ତି ଯେ ଭଗବାନ ଶ୍ରୀକୃଷ୍ଣ ଯେ ଧର୍ମର ଆଶ୍ରୟ, ଜ୍ଞାନର ଆଶ୍ରୟ, ଜ୍ଞାନର ଉତ୍ସ, ସେ ଯେତେବେଳେ ନିଜର ସ୍ୱଧାମକୁ ପ୍ରତ୍ୟାବର୍ତ୍ତନ କଲେ, କଳିଯୁଗର ଲୋକମାନଙ୍କର ଦୃଷ୍ଟିଶକ୍ତି ନଷ୍ଟ ହୋଇଗଲା। କଳୌ ନଷ୍ଟ ଦୃଶାମ, କଳିଯୁଗର ଲୋକମାନଙ୍କର ଦୃଷ୍ଟିଶକ୍ତି ନଷ୍ଟ ହୋଇଗଲା। ତାର ଅର୍ଥ କ'ଣ? ଯେ କଳିଯୁଗର ଲୋକମାନେ ଅନ୍ଧ ହୋଇଗଲେ। କିପରି ଅନ୍ଧ ହେଲେ? ଅଜ୍ଞାନ ଅନ୍ଧକାରରେ ସେମାନେ ଅନ୍ଧ ହେଲେ, ଅଜ୍ଞାନତା ହେତୁ ଅନ୍ଧ ହେଇଗଲେ। ଅର୍ଥାତ୍ କଳିଯୁଗର ଲୋକମାନଙ୍କର କୌଣସି ଜ୍ଞାନ ରହିଲା ନାହିଁ, ସେମାନେ ଅଜ୍ଞାନ ଅନ୍ଧକାରରେ ଭ୍ରମିତ ହେଲେ। କାରଣ ଆମେ ବର୍ତ୍ତମାନ ଦେଖୁ, ଆମେ ସମସ୍ତେ ଅଜ୍ଞାନ ଅନ୍ଧକାରରେ ଭ୍ରମିତ ହେଇଛୁ। ଯେହେତୁ ଆମେ ପ୍ରକୃତ ଜ୍ଞାନ ବା ଧର୍ମର ମାର୍ଗକୁ ଜାଣିନାହୁଁ, ତେଣୁ ଆମେ ଅଜ୍ଞାନ ଅନ୍ଧକାରରେ ବୁଡ଼ି ରହି ଆମେ ଅଧର୍ମକୁ ଧର୍ମ ବୋଲି ଜ୍ଞାନ କରୁଛୁ, ଅଜ୍ଞାନକୁ ଜ୍ଞାନ ବୋଲି ଜ୍ଞାନ କରୁଛୁ। ଏ ହେଉଛି କଳିଯୁଗର ଦୁରାବସ୍ଥା। ତେଣୁ ଶ୍ରୀ ସୁତ ଗୋସ୍ୱାମୀ କହୁଛନ୍ତି ଯେ କଳୌ ନଷ୍ଟ ଦୃଶାମ, କଳିଯୁଗର ଲୋକମାନଙ୍କର ଦୃଷ୍ଟିଶକ୍ତି ନଷ୍ଟ ହୋଇଯାଇଛି, ସେମାନେ ଅଜ୍ଞାନ ଅନ୍ଧକାରରେ ଭ୍ରମିତ ହେଉଛନ୍ତି। ତେଣୁ କଳିଯୁଗର ଲୋକମାନଙ୍କୁ ଯେଉଁମାନେ ଅଜ୍ଞାନ ଅନ୍ଧକାରରେ ଭ୍ରମିତ ହେଉଛନ୍ତି, ସେମାନଙ୍କୁ ଜ୍ଞାନର ଆଲୋକ କିଏ ପ୍ରଦର୍ଶନ କରିବ? ଯେପରି ରାତ୍ରିର ଅନ୍ଧକାରରେ ଆମେ କିଛି ଦେଖିପାରୁ, ଯଦିଓ ଆମର ଦୃଷ୍ଟିଶକ୍ତି ରହିଛି, କିନ୍ତୁ ରାତ୍ରିର ଅନ୍ଧକାରରେ ଆମେ ଦେଖିବା ପାଇଁ ସମର୍ଥ ହୋଇନଥାଉ। କିନ୍ତୁ ସୂର୍ଯ୍ୟ ଉଦୟ ହେବା ମାତ୍ରେ ରାତ୍ରିର ଅନ୍ଧକାର ଦୂରୀଭୂତ ହୋଇଯାଏ ଏବଂ ଆମେ ସବୁକିଛି ଦେଖିପାରୁ। ଠିକ୍ ସେହିପରି କଳିଯୁଗରେ ଯେଉଁ ଅଜ୍ଞାନ ଅନ୍ଧକାର ଚତୁର୍ଦିଗରେ ପରିବ୍ୟାପ୍ତ ହୋଇଛି, ସେହି ଅଜ୍ଞାନ ଅନ୍ଧକାରକୁ ଦୂରୀଭୂତ କରିବା ପାଇଁ ଜ୍ଞାନାଲୋକର ସୂର୍ଯ୍ୟଙ୍କର ଉଦୟର ଆବଶ୍ୟକତା ରହିଛି। ତେଣୁ ସେହି ଜ୍ଞାନାଲୋକ ପ୍ରଦାନ କରୁଥିବା ସୂର୍ଯ୍ୟ କଳିଯୁଗରେ କିଏ? ସେ ସୂର୍ଯ୍ୟ କେଉଁଠାରେ ଉଦିତ ହେଉଛନ୍ତି? ତେଣୁ ସୁତ ଗୋସ୍ୱାମୀ କହୁଛନ୍ତି ପୁରାଣ ରୂପ ଅଧୁନୋଦିତ। ଏଇ ଭାଗବତ ରୂପୀ ଯେଉଁ ପୁରାଣ ମହାପୁରାଣ, ଶ୍ରୀମଦ ଭାଗବତକୁ ମହାପୁରାଣ ବୋଲି କୁହାଯାଇଛି, ଏଇ ମହାପୁରାଣ ରୂପୀ ଅର୍କ ଅର୍ଥାତ୍ ସୂର୍ଯ୍ୟ କଳିଯୁଗରେ ଉଦିତ ହୋଇଛନ୍ତି। ତାର ଅର୍ଥ ହେଲା ଏଇ ଶ୍ରୀମଦ ଭାଗବତ ହିଁ କଳିଯୁଗର ଲୋକମାନଙ୍କର ଅଜ୍ଞାନ ଅନ୍ଧକାରକୁ ଦୂରୀଭୂତ କରିବା ପାଇଁ ସମର୍ଥ। ଅର୍ଥାତ୍ କଳିଯୁଗର ଲୋକମାନେ ଶ୍ରୀମଦ୍ ଭାଗବତରୁ ଧର୍ମର ମାର୍ଗକୁ ପ୍ରାପ୍ତ ହେବେ, ଜ୍ଞାନର ମାର୍ଗକୁ ପ୍ରାପ୍ତ ହେବେ। ତେଣୁ ଶ୍ରୀମଦ୍ ଭାଗବତ କଳିଯୁଗରେ ଜ୍ଞାନର ଆଲୋକ ବିତରଣ କରୁଛନ୍ତି। ତେଣୁ ଏହି ଶ୍ରୀମଦ୍ ଭାଗବତର ସୃଷ୍ଟି କିପରି ହେଲା? ଯେତେବେଳେ ମହାରାଜ ପରୀକ୍ଷିତ ଅଭିଶପ୍ତ ହେଲେ ବ୍ରାହ୍ମଣ ବାଳକ ଦ୍ୱାରା, ଶମିକ ମୁନିଙ୍କର ପୁତ୍ର ଶୃଙ୍ଗି ମହାରାଜ ପରୀକ୍ଷିତଙ୍କୁ ଅଭିଶାପ ପ୍ରଦାନ କରିଥିଲେ ଏବଂ ସେ ଅଭିଶାପ ଥିଲା ଆଜିଠାରୁ ସପ୍ତମ ଦିନରେ ସର୍ପଦଂଶନରେ ମହାରାଜ ପରୀକ୍ଷିତଙ୍କର ମୃତ୍ୟୁ ହେବ। ଏ ଅଭିଶାପ ପ୍ରକୃତ ପକ୍ଷେ ମହାରାଜ ପରୀକ୍ଷିତଙ୍କ ପାଇଁ ଏବଂ ସାରା ଜଗତ ପାଇଁ ଆଶୀର୍ବାଦରେ ପରିଣତ ହୋଇଗଲା। କାରଣ ମହାରାଜ ପରୀକ୍ଷିତ ଯିଏକି ଜନ୍ମରୁ କୃଷ୍ଣ ଭକ୍ତ ଥିଲେ, ଭଗବାନ କୃଷ୍ଣଙ୍କର ଭକ୍ତ, କେବଳ ଜନ୍ମରୁ ନୁହେଁ ଏପରିକି ମାତୃଗର୍ଭରେ ଥିବା ସମୟରେ ସେ ଭଗବାନ କୃଷ୍ଣଙ୍କର ଦର୍ଶନ ପ୍ରାପ୍ତ ହୋଇଥିଲେ। ମହାରାଜ ପରୀକ୍ଷିତ ଏତେ ସୌଭାଗ୍ୟଶାଳୀ ଥିଲେ ଯେ ମାତୃଗର୍ଭରେ ତାଙ୍କର କୃଷ୍ଣ ଦର୍ଶନ ହୋଇଥିଲା। କାରଣ କୁରୁକ୍ଷେତ୍ର ଯୁଦ୍ଧ ପରେ ଯେତେବେଳେ ଅଶ୍ୱତ୍ଥାମା ଏଇ ପୃଥିବୀକୁ ଅପାଣ୍ଡବା କରିବା ପାଇଁ ଦୃଢ଼ ପ୍ରତିଜ୍ଞା କରିଥିଲେ ଯେ ପାଣ୍ଡବମାନଙ୍କୁ ଏବଂ ପାଣ୍ଡବ ବଂଶର ଶେଷ ସନ୍ତାନ ଯାହାଙ୍କର ଏପର୍ଯ୍ୟନ୍ତ ଜନ୍ମ ହୋଇନି, ଅର୍ଥାତ୍ ପରୀକ୍ଷିତ ମହାରାଜ ସେତେବେଳେ ମାତା ଉତ୍ତରାଙ୍କର ଗର୍ଭରେ ଥିଲେ, ତାଙ୍କର ଜନ୍ମ ହୋଇନଥିଲା। ତେଣୁ ଅଶ୍ୱତ୍ଥାମା ଗର୍ଭସ୍ଥ ଶିଶୁକୁ ନଷ୍ଟ କରିଦେବା ପାଇଁ ଏବଂ ପାଣ୍ଡବମାନଙ୍କୁ ନଷ୍ଟ କରିଦେବା ପାଇଁ ବ୍ରହ୍ମାସ୍ତ୍ର ପ୍ରେରଣ କରିଥିଲେ। ଯେଉଁ ବ୍ରହ୍ମାସ୍ତ୍ର ଆଜିକାଲିର ଆଣବିକ ଅସ୍ତ୍ରଠାରୁ ମଧ୍ୟ ଅଧିକ ଶକ୍ତିଶାଳୀ ଥିଲା, ତେଣୁ ସେହି ବ୍ରହ୍ମାସ୍ତ୍ର ଦ୍ୱାରା ଯେତେବେଳେ ମାତା ଉତ୍ତରା ପ୍ରପୀଡ଼ିତା ହେଲେ, ଯଦିଓ ସେ ନିଜର ମୃତ୍ୟୁ ପାଇଁ ଭୟ କରୁନଥିଲେ, କିନ୍ତୁ ନିଜର ଗର୍ଭସ୍ଥ ସନ୍ତାନର ରକ୍ଷା ପାଇଁ ମାତା ଉତ୍ତରା ଚିନ୍ତିତ ଥିଲେ ଏବଂ ମାତାଙ୍କର କର୍ତ୍ତବ୍ୟ ଥିଲା ଗର୍ଭସ୍ଥ ଶିଶୁକୁ ରକ୍ଷା କରିବା। ଏବଂ ଯେହେତୁ ଅଶ୍ୱତ୍ଥମାର ବ୍ରହ୍ମାସ୍ତ୍ର ମାତା ଉତ୍ତରାଙ୍କର ଗର୍ଭକୁ ଦହନ କରୁଥିଲା, ତେଣୁ ମାତା ଉତ୍ତରା କାଳ ବିଳମ୍ବନ କରି କିପରି ନିଜର ଗର୍ଭସ୍ଥ ଶିଶୁକୁ ରକ୍ଷା କରିବେ ସେଥିପାଇଁ ସେ ଭଗବାନ କୃଷ୍ଣଙ୍କର ଶରଣାଗତ ହୋଇଥିଲେ। ସେତେବେଳେ ଭଗବାନ ଶ୍ରୀକୃଷ୍ଣ ହସ୍ତିନାପୁରରୁ ଦ୍ୱାରକା ଯିବା ପାଇଁ ଉଦ୍ୟତ ହେଉଥିଲେ, ରଥ ଉପରେ ଆସି ନେଇ ସାରିଥିଲେ ଏବଂ ମାତା ଉତ୍ତରା ଅନ୍ୟ କାହାରି ଶରଣ ଗ୍ରହଣ ନ କରି ଭଗବାନ କୃଷ୍ଣଙ୍କର ଶରଣ ଗ୍ରହଣ କରିବା ପାଇଁ ଆସିଥିଲେ। ତେଣୁ ଭଗବାନ କୃଷ୍ଣ ଯେତେବେଳେ ରଥ ଆରୋହଣ କରି ଦ୍ୱାରକା ଯିବା ପାଇଁ ଉଦ୍ୟତ, ସେ ସମୟରେ ଦୂରରୁ ମାତା ଉତ୍ତରା ଚିତ୍କାର କରି ପାହି ପାହି ମହାଯୋଗିନ ଦେବ ଦେବ ଜଗତପତେ ନାନ୍ୟତ୍ୱତ ଅଭୟଂ ପଶ୍ୟେ ଯତ୍ର ମୃତ୍ୟୁ ପରସ୍ପରମ। ତେଣୁ ମାତା ଉତ୍ତରା ବହୁତ ଦୂରରୁ ଆର୍ତ୍ତ ଚିତ୍କାର କରି ଭଗବାନ କୃଷ୍ଣଙ୍କୁ କହୁଛନ୍ତି, ପାହି ପାହି ମହାଯୋଗିନ, ହେ ମହାଯୋଗେଶ୍ୱର କୃଷ୍ଣ, ମୋତେ ରକ୍ଷା କର, ମୋତେ ରକ୍ଷା କର। ମାତା ଉତ୍ତରା ଜାଣିଛନ୍ତି ଯେ କୃଷ୍ଣଙ୍କ ଭିନ୍ନ କେହି ତାଙ୍କୁ ଏ ବିପଦରୁ ରକ୍ଷା କରିପାରିବେ ନାହିଁ। ତେଣୁ ସେ ପାଣ୍ଡବମାନେ ସେଠାରେ ଉପସ୍ଥିତ ଥିଲେ ମଧ୍ୟ ପାଣ୍ଡବମାନଙ୍କର ଶରଣ ଗ୍ରହଣ କରିନାହାନ୍ତି, କୃଷ୍ଣଙ୍କର ଶରଣ ଗ୍ରହଣ କରିଛନ୍ତି। ସେଥିପାଇଁ ତାଙ୍କୁ ସମ୍ବୋଧନ କରୁଛନ୍ତି ମହାଯୋଗେଶ୍ୱର ରୂପେ, ଅର୍ଥାତ୍ ଭଗବାନ ସମସ୍ତ ଯୋଗଶକ୍ତିର ଅଧିକାରୀ ଏବଂ ସେ ନିଜେ ଇଚ୍ଛା ମାତ୍ର ବିଭିନ୍ନ ଆଶ୍ଚର୍ଯ୍ୟକର କାର୍ଯ୍ୟ କରିପାରନ୍ତି। ତେଣୁ ମାତା ଉତ୍ତରା ଆଶା କରୁଥିଲେ କୌଣସି ପ୍ରକାର ଚମତ୍କାର ହିଁ ତାଙ୍କର ଗର୍ଭକୁ ରକ୍ଷା କରିପାରିବେ, କାରଣ ଯେହେତୁ ବର୍ତ୍ତମାନ ଆଉ ସମୟ ନାହିଁ, ବ୍ରହ୍ମାସ୍ତ୍ର ତାଙ୍କର ଗର୍ଭକୁ ଦଗ୍ଧ କରୁଛି। ତେଣୁ ଏପରି ପରିସ୍ଥିତିରେ କୃଷ୍ଣ ହିଁ କିଛି ଚମତ୍କାର ପ୍ରଦର୍ଶନ କରି ତାଙ୍କର ଗର୍ଭକୁ ରକ୍ଷା କରେ, ଏହି ଆଶାରେ ମାତା ଉତ୍ତରା ଭଗବାନ କୃଷ୍ଣଙ୍କୁ ପ୍ରାର୍ଥନା କରୁଛନ୍ତି, ପାହି ପାହି ମହାଯୋଗିନ ଦେବ ଦେବ ଜଗତପତେ, ହେ ସମସ୍ତ ଜଗତର ସ୍ୱାମୀ, ସମସ୍ତ ଦେବତାମାନଙ୍କର ସ୍ୱାମୀ ମହାଯୋଗେଶ୍ୱର କୃଷ୍ଣ, ମୋତେ ରକ୍ଷା କରନ୍ତୁ, ମୋର ଗର୍ଭକୁ ରକ୍ଷା କରନ୍ତୁ। ନାନ୍ୟତ୍ୱଦ ଅଭୟଂ ପଶ୍ୟେ ଯତ୍ର ମୃତ୍ୟୁ ପରସ୍ପରମ। ମାତା ଉତ୍ତରା କହୁଛନ୍ତି, ହେ କୃଷ୍ଣ, ଆପଣଙ୍କ ବ୍ୟତୀତ ମୁଁ ଅନ୍ୟତ୍ର କେଉଁଠାରେ ଅଭୟର ଦର୍ଶନ କରିପାରୁନି, ଅର୍ଥାତ୍ ଆପଣଙ୍କ ବ୍ୟତୀତ ମୁଁ ସବୁଠାରେ ଭୟର ଦର୍ଶନ କରୁଛି। କ'ଣ ଭୟର ଦର୍ଶନ କରୁଛନ୍ତି ମାତା ଉତ୍ତରା? ସେ ଦେଖୁଛନ୍ତି ସଂସାରର ପ୍ରତ୍ୟେକ ବ୍ୟକ୍ତି ଭୟଭୀତ ଅବସ୍ଥାରେ ରହିଛି ଏବଂ ସେ ଭୟ କାହା ପାଇଁ? ମୃତ୍ୟୁ ପାଇଁ ଭୟ। ପ୍ରତ୍ୟେକ ବ୍ୟକ୍ତି ମୃତ୍ୟୁ ପାଇଁ ଭୟଭୀତ, କେହି ମୃତ୍ୟୁ ମୁଖରେ ପତିତ ହେବା ପାଇଁ ଚାହାନ୍ତି ନାହିଁ। ତେଣୁ ଯେଉଁ ବ୍ୟକ୍ତି ନିଜେ ନିଜକୁ ମୃତ୍ୟୁ କବଳରୁ ରକ୍ଷା କରିପାରୁନି, ଯେ ଜନ୍ମ ମୃତ୍ୟୁର ଅଧୀନ, ସେ ବ୍ୟକ୍ତି ଅନ୍ୟକୁ କିପରି ମୃତ୍ୟୁ କବଳରୁ ରକ୍ଷା କରିପାରିବ? ଆମେ ଅନେକ ସମୟରେ ଭାବୁ ଯେ ମୋର ପରିବାର ଅଛନ୍ତି, ତେଣୁ କୌଣସି ବିପଦ ସମୟରେ ସେମାନେ ମୋତେ ରକ୍ଷା କରିବେ। ମୋର ପାରିବାରିକ ସଦସ୍ୟ, ଆତ୍ମୀୟ ସ୍ୱଜନ, ବନ୍ଧୁବାନ୍ଧବ, ସେମାନେ ମୋତେ ରକ୍ଷା କରିବେ। କିନ୍ତୁ ଯେଉଁମାନେ ନିଜକୁ ରକ୍ଷା କରିବା ପାଇଁ ଅସମର୍ଥ, ସେମାନେ ଆମକୁ କିପରି ରକ୍ଷା କରିବେ? ତେଣୁ ମାତା ଉତ୍ତରା କହୁଛନ୍ତି, ନାନ୍ୟତ୍ୱତ୍ ଅଭୟଂ ପଶ୍ୟେ, ହେ କୃଷ୍ଣ, ଆପଣଙ୍କ ବ୍ୟତୀତ ମୁଁ ଅନ୍ୟତ୍ର କେଉଁଠାରେ ଅଭୟର ଦର୍ଶନ କରିପାରୁନି, ମୁଁ ଦେଖୁଛି ସମସ୍ତେ ମୃତ୍ୟୁ ପାଇଁ ଭୟଭୀତ, କେବଳ ଆପଣ ହିଁ ମୃତ୍ୟୁ ପାଇଁ ଭୟଭୀତ ନୁହନ୍ତି। ତେଣୁ ଭଗବାନ କୃଷ୍ଣ ଜନ୍ମ ମୃତ୍ୟୁର ଅଧୀନ ନୁହନ୍ତି, ଜନ୍ମ ମୃତ୍ୟୁ ତାଙ୍କର ଅଧୀନ। ତେଣୁ ଭଗବାନ କୃଷ୍ଣ କହୁଛନ୍ତି, ମଦ ଭୟାତ ବାତି ବାତୋୟଂ ସୂର୍ଯ୍ୟ ଅସ୍ତପତି ମଦ ଭୟାତ। ମୋ ଭୟରେ ବାୟୁ ଚଳାଚଳ କରୁଛି ସଂସାରରେ, ମୋର ଭୟରେ ସୂର୍ଯ୍ୟ ଉତ୍ତାପ ପ୍ରଦାନ କରୁଛନ୍ତି। ଦହତି ଅଗ୍ନି ବର୍ଷତି ଇନ୍ଦ୍ର, ମୋର ଭୟରେ ଅଗ୍ନି ଦହନ କ୍ରିୟା କରୁଛନ୍ତି, ମୋର ଭୟରେ ଇନ୍ଦ୍ର ବୃଷ୍ଟି କରୁଛନ୍ତି। ମୃତ୍ୟୁ ସ୍ତରତି ମଦ ଭୟାତ, ଏବଂ ମୋର ଭୟରେ ସଂସାରରେ ମୃତ୍ୟୁ ବିଚରଣ କରୁଛି। ତେଣୁ ଭଗବାନଙ୍କର ଭୟରେ ମୃତ୍ୟୁ ବିଚରଣ କରୁଛି। ତେଣୁ ଭଗବାନ ମୃତ୍ୟୁ ପାଇଁ ଭୟଭୀତ ନୁହନ୍ତି, ମୃତ୍ୟୁ ଭଗବାନଙ୍କ ଦ୍ୱାରା ଭୟଭୀତ, ତାଙ୍କର ଅଧୀନ। ତେଣୁ ଯେ ମୃତ୍ୟୁ ଭୟର ଉର୍ଦ୍ଧ୍ୱରେ, ସେ କେବଳ ବ୍ୟକ୍ତିକୁ ମୃତ୍ୟୁ ଭୟରୁ ରକ୍ଷା କରିବା ପାଇଁ ସମର୍ଥ, ଅନ୍ୟ କେହି ମୃତ୍ୟୁ ଭୟରୁ କାହାରିକୁ ରକ୍ଷା କରିପାରିବେ। ତେଣୁ ଉତ୍ତରା ଠିକ କହିଛନ୍ତି, ନାନ୍ୟ ତୋଦ ଅଭୟଂ ପଶ୍ୟ। ହେ କୃଷ୍ଣ, ଆପଣଙ୍କ ବ୍ୟତୀତ ମୁଁ ଅନ୍ୟତ୍ର କେଉଁଠାରେ ଅଭୟର ଦର୍ଶନ କରୁନାହିଁ। ତେଣୁ ଆପଣ ମୃତ୍ୟୁର ଉର୍ଦ୍ଧ୍ୱରେ, ଆପଣ ହିଁ ମୋତେ ଏବଂ ମୋର ଗର୍ଭକୁ ମୃତ୍ୟୁ କବଳରୁ ରକ୍ଷା କରିପାରିବେ। ତେଣୁ ଉତ୍ତରାଙ୍ଗର ଏପରି ପ୍ରାର୍ଥନା ଶ୍ରବଣ କରି ଭଗବାନ ଶ୍ରୀକୃଷ୍ଣ ତତ୍କ୍ଷଣାତ୍ ଉତ୍ତରାଙ୍ଗର ଗର୍ଭରେ ପ୍ରବେଶ କରିଛନ୍ତି, ନିଜର ଅସ୍ତ୍ର ଧାରଣ କରି ଏବଂ ନିଜର ଅସ୍ତ୍ର ତେଜ ଦ୍ୱାରା, ସୁଦର୍ଶନ ଚକ୍ରର ତେଜ ଦ୍ୱାରା ବ୍ରହ୍ମାସ୍ତ୍ରର ତେଜକୁ ନିରସ୍ତ କରିଛନ୍ତି ଭଗବାନ ଶ୍ରୀକୃଷ୍ଣ। ଏବଂ ତା ସହିତ ଯେଉଁ ପରୀକ୍ଷିତ ମହାରାଜଙ୍କର ଶରୀର ଦଗ୍ଧୀଭୂତ ହୋଇଯାଇଥିଲା ବ୍ରହ୍ମାସ୍ତ୍ରର ତେଜରେ, ଭଗବାନ ଶ୍ରୀକୃଷ୍ଣ ପରୀକ୍ଷିତ ମହାରାଜଙ୍କୁ ନୂତନ ଶରୀର ପ୍ରଦାନ କରିଛନ୍ତି। ଏହା ଥିଲା ସବୁଠାରୁ ବହୁତ ବଡ଼ ଚମତ୍କାର, ଯେ ଯେଉଁ ମହାରାଜ ପରୀକ୍ଷିତଙ୍କ ଶରୀର ଦଗ୍ଧୀଭୂତ ହୋଇସାରିଥିଲା, ଭଗବାନ କୃଷ୍ଣ ତାଙ୍କୁ ନୂତନ ଶରୀର ପ୍ରଦାନ କରିଥିଲେ। ତେଣୁ ସେହି ସମୟରେ ମହାରାଜ ପରୀକ୍ଷିତ ଦର୍ଶନ କରିଥିଲେ ଭଗବାନ କୃଷ୍ଣଙ୍କୁ ମାତାଙ୍କର ଗର୍ଭରେ। ତେଣୁ ଯେଉଁ କୃଷ୍ଣଙ୍କୁ ମହାରାଜ ପରୀକ୍ଷିତ ଦର୍ଶନ କରିଥିଲେ ଗର୍ଭରେ, ତାଙ୍କର ଜନ୍ମ ପରେ ସେହି କୃଷ୍ଣଙ୍କୁ ସେ ଖୋଜୁଥିଲେ। ଯେଉଁ ବ୍ୟକ୍ତିକୁ ଦର୍ଶନ କରୁଥିଲେ ମହାରାଜ ପରୀକ୍ଷିତ, ସେ ଭାବୁଥିଲେ ମୁଁ ଯେଉଁ ବ୍ୟକ୍ତିଙ୍କୁ ଗର୍ଭରେ ଦର୍ଶନ କରିଥିଲି ସେ ବ୍ୟକ୍ତି ଇଏ ନୁହନ୍ତି ତ। ତେଣୁ ସେ ସମସ୍ତଙ୍କର ପରୀକ୍ଷା କରୁଥିଲେ, ପରୀକ୍ଷିତ ଇତି ସହ ପରୀକ୍ଷିତ, ଯେ ସମସ୍ତଙ୍କର ପରୀକ୍ଷା କରୁଥିଲେ, ସେଥିପାଇଁ ତାଙ୍କର ନାମ ହେଲା ପରୀକ୍ଷିତ। ତେଣୁ ସେହି ପରୀକ୍ଷିତ ମହାରାଜ ଅଭିଶପ୍ତ ହୋଇଛନ୍ତି ମୁନି କୁମାର ଦ୍ୱାରା। ସପ୍ତମ ଦିନରେ ସର୍ପଦଂଶନରେ ତାଙ୍କର ମୃତ୍ୟୁ ହେବ, କାରଣ ମହାରାଜ ପରୀକ୍ଷିତ ଯଦିଓ ଜନ୍ମରୁ କୃଷ୍ଣ ଭକ୍ତ ଏବଂ ଧର୍ମ ନୀତିରେ ସେ ରାଜ୍ୟ ଶାସନ କରୁଥିଲେ, ବାଲ୍ୟକାଳରେ ତାଙ୍କର କ୍ରୀଡ଼ା ଥିଲା କୃଷ୍ଣଙ୍କର ବିଗ୍ରହ ସହିତ କ୍ରୀଡ଼ା, ଅର୍ଥାତ୍ ଆମେ ଯେପରି ବିଗ୍ରହଙ୍କର ଶୃଙ୍ଗାର କରିଥାଉ, ବିଗ୍ରହଙ୍କୁ ବସ୍ତ୍ର ଅଳଙ୍କାର ପିନ୍ଧେଇଥାଉ, ବିଗ୍ରହଙ୍କୁ ଭୋଗ ଲଗାଇଥାଉ, ମହାରାଜ ପରୀକ୍ଷିତ ବାଲ୍ୟକାଳରେ କୃଷ୍ଣଙ୍କ ବିଗ୍ରହ ଧରି ଏହିପରି କ୍ରୀଡ଼ା କରୁଥିଲେ, କୃଷ୍ଣ ବିଗ୍ରହଙ୍କର ଶୃଙ୍ଗାର କରୁଥିଲେ, ତାଙ୍କୁ ବସ୍ତ୍ର ପିନ୍ଧାଉଥିଲେ, ତାଙ୍କୁ ଭୋଗ ଲଗାଉଥିଲେ, ଏହି ଥିଲା ତାଙ୍କର କ୍ରୀଡ଼ା। ଅନ୍ୟ ପିଲାମାନଙ୍କ ପରି ସେ କୌଣସି ବାଲ୍ୟ କ୍ରୀଡ଼ା କରିନଥିଲେ। ତେଣୁ ସେହି ମହାରାଜ ପରୀକ୍ଷିତ ଯେ ବାଲ୍ୟକାଳରୁ କୃଷ୍ଣଙ୍କର ପରମ ଭକ୍ତ ମହାଭାଗବତ, ସେ ଏତେ ସୁନ୍ଦର ଭାବରେ ରାଜ୍ୟ ଶାସନ କରୁଥିଲେ ଏବଂ ତାଙ୍କ ରାଜ୍ୟରେ ପ୍ରଜାମାନେ ଏତେ ସୁଖୀ ଥିଲେ, ତାଙ୍କ ରାଜ୍ୟରେ କଳି ଭୟଭୀତ ହିଁ ପ୍ରବେଶ କରିପାରୁନଥିଲା। କିନ୍ତୁ ସେଇ ମହାରାଜ ପରୀକ୍ଷିତ ଦିନେ ମୃଗାରେ ଯାଇଥିବା ଅବସ୍ଥାରେ ଅତ୍ୟନ୍ତ କ୍ଷୁଧାର୍ତ୍ତ ଏବଂ ତୃଷାର୍ତ୍ତ ହୋଇ ଯେତେବେଳେ ଶ୍ରମିକମାନଙ୍କର ଆଶ୍ରମରେ ପ୍ରବେଶ କଲେ କିଛି ଜଳଲାଭ ଆଶାରେ ଦେଖିଲେ ଶ୍ରମିକମୁନି ଧ୍ୟାନମଗ୍ନ ହୋଇଛନ୍ତି। ଧ୍ୟାନମଗ୍ନ ଅବସ୍ଥାରେ ଶ୍ରମିକମୁନି ଉପବେଶନ କରିଥିବା ହେତୁ ଏବଂ ଆଶ୍ରମରେ ଆଉ କେହି ନଥିବା ହେତୁ ମହାରାଜ ପରୀକ୍ଷିତ ଆଶ୍ରମରୁ କିଛି ଜଳ ପ୍ରାପ୍ତ ନ ହୋଇ ଅତ୍ୟନ୍ତ କ୍ରୋଧାନ୍ୱିତ ହୋଇ ଫେରି ଆସୁଥିଲେ। କାରଣ ବ୍ୟକ୍ତି ଯେତେବେଳେ କ୍ଷୁଧିତ ଏବଂ ତୃଷିତ ହୋଇଥାଏ ତାର କ୍ରୋଧ ବୃଦ୍ଧିପ୍ରାପ୍ତ ହୋଇଥାଏ। ତେବେ ମହାରାଜ ପରୀକ୍ଷିତ ଯଦିଓ ସେ ଭଗବାନଙ୍କର ଭକ୍ତ ଏବଂ ଇନ୍ଦ୍ରିୟମାନଙ୍କୁ ସେ ସଂଯମ କରିଥିଲେ, ତଥାପି ଭଗବତ ଇଚ୍ଛାରେ ତାହା ଥିଲା ଭଗବାନଙ୍କର ଇଚ୍ଛା, ତା ନହେଲେ ମହାରାଜ ପରୀକ୍ଷିତ ଏପରି କାର୍ଯ୍ୟ କରିନଥାନ୍ତି ବା କ୍ରୋଧାନ୍ୱିତ ହୋଇନଥାନ୍ତି। ଯିଏକି ଧର୍ମପାଳକ ଧର୍ମବତ୍ସଳ ରାଜା, ଯେଉଁ ଯାହାଙ୍କର ରାଜ୍ୟରେ ମୁନି ଋଷିମାନେ ବ୍ରାହ୍ମଣମାନେ ଏବଂ ସାଧାରଣ ପ୍ରଜାମାନେ ସୁଖପୂର୍ବକ କାଳାତିପାତ କରୁଥିଲେ, ସେହି ମହାରାଜ ପରୀକ୍ଷିତ କ୍ଷୁଧିତ ଏବଂ ତୃଷିତ ହୋଇ କ୍ରୋଧାନ୍ୱିତ ହେବା ତାହା ଥିଲା ଭଗବତ ଇଚ୍ଛା। ତେଣୁ ମହାରାଜ ପରୀକ୍ଷିତ କ୍ରୋଧାନ୍ୱିତ ହୋଇ ଯେତେବେଳେ ମୁନିଙ୍କର ଆଶ୍ରମରୁ ଫେରି ଆସୁଛନ୍ତି, ଦେଖୁଛନ୍ତି ଦ୍ୱାର ଦେଶରେ ଗୋଟିଏ ମୃତ ସର୍ପ ପଡ଼ି ରହିଛି। ଧନୁର ଅଗ୍ରଭାଗରେ ମୃତ ସର୍ପଟିକୁ ଉଠାଇ ନେଇ ମହାରାଜ ପରୀକ୍ଷିତ ଶ୍ରମିକମାନଙ୍କର ଗଳାରେ ବେଷ୍ଟନ କରିଛନ୍ତି ଏବଂ ନିଜର ରାଜପ୍ରସାଦକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। କିନ୍ତୁ ଯେହେତୁ ମହାରାଜ ପରୀକ୍ଷିତ ଏପରି ଗୋଟିଏ କାର୍ଯ୍ୟ କରିଦେଲେ ଯାହାକି ତାଙ୍କର କରିବା ଉଚିତ ନଥିଲା, ତେଣୁ ରାଜପ୍ରସାଦକୁ ଫେରିବା ମାର୍ଗରେ ମହାରାଜ ପରୀକ୍ଷିତ ଅନୁତାପ କରୁଛନ୍ତି ଯେ ମୁଁ କାହିଁକି ଏପରି କଲି, ଯେ ମୁନି ଧ୍ୟାନମଗ୍ନ ଅବସ୍ଥାରେ ଥିଲେ, ସେ ନିର୍ଦ୍ଦୋଷ, ତା ସତ୍ତ୍ୱେ ମୁଁ ମୁନିଙ୍କର ଗଳା ଦେଶରେ ମୃତ ସର୍ପ ବେଷ୍ଟନ କଲି, ମୁଁ ଏପରି କାର୍ଯ୍ୟ କିପରି କରିପାରିଲି। କାରଣ ଯେ ଭକ୍ତ ତା ଦ୍ୱାରା ଯେତେବେଳେ କୌଣସି ଭୁଲ କାର୍ଯ୍ୟ ହୋଇଯାଏ ଭକ୍ତ ସଙ୍ଗେ ସଙ୍ଗେ ଜାଣିପାରେ ଯେ ମୋର ଏଠାରେ ଭୁଲ ହୋଇଗଲା, ସେଥିପାଇଁ ସେ ଅନୁତପ୍ତ ହୁଏ, ଅନୁତାପ କରେ ଏବଂ ଆଉ ଏପରି ନ କରିବା ପାଇଁ ପ୍ରତିଜ୍ଞାବଦ୍ଧ ହୁଏ। ଇଏ ହେଉଛି ପ୍ରକୃତ ଭକ୍ତର ଲକ୍ଷଣ। ଯେଉଁମାନେ ଭକ୍ତ ନୁହନ୍ତି ସେମାନେ ଭୁଲ କଲେ ମଧ୍ୟ ସେମାନେ ନିଜେ ଜାଣିପାରନ୍ତି ନାହିଁ ସେମାନେ ଭୁଲ କରିଛନ୍ତି, ସେମାନେ ଭାବନ୍ତି ମୁଁ ଠିକ କରିଛି। ଏବଂ ଅନ୍ୟ କେହି ସେମାନଙ୍କର ଭୁଲ ଦର୍ଶାଇ ଦେଲେ ମଧ୍ୟ ସେମାନେ ମାନିବା ପାଇଁ ପ୍ରସ୍ତୁତ ହୋଇନଥାନ୍ତି। ଅହଙ୍କାର ବଶ ବ୍ୟକ୍ତି ନିଜର ଭୁଲକୁ ସ୍ୱୀକାର କରେ ନାହିଁ, କିନ୍ତୁ ଯେ ଭକ୍ତ ସେ ନିଜର ଭୁଲକୁ ସ୍ୱୀକାର କରିଯାଏ ଏବଂ ସେ ଭୁଲ ଆଉ ନ କରିବା ପାଇଁ ପ୍ରତିଜ୍ଞାବଦ୍ଧ ହୋଇଥାଏ। ତେଣୁ ମହାରାଜ ପରୀକ୍ଷିତ ଅନୁତାପ କରୁଥିବା ଅବସ୍ଥାରେ ସେ ଚିନ୍ତା କଲେ ଧ୍ରୁବଂ କୃତମେ ତତ୍ ଦେବହେଳନାଥ, ଏହା ସତ୍ୟ ଯେ ମୁଁ ଭଗବାନଙ୍କର ଆଦେଶର ଅବହେଳନା କରିଛି। ଭଗବାନଙ୍କର ଆଦେଶ ଧର୍ମର ରକ୍ଷା କରିବା, ଧର୍ମ ପାଳନ କରୁଥିବା ବ୍ୟକ୍ତିମାନଙ୍କୁ ରକ୍ଷା କରିବା। ତେଣୁ ରାଜା ହିସାବରେ ପରୀକ୍ଷିତ ମହାରାଜଙ୍କର କର୍ତ୍ତବ୍ୟ ଥିଲା ମୁନି ଋଷିମାନଙ୍କର ରକ୍ଷା କରିବା, ତାଙ୍କୁ ନିର୍ଦ୍ଦୋଷ ମୁନିଙ୍କୁ ଦଣ୍ଡିତ କରିବାର ଅଧିକାର ମହାରାଜ ପରୀକ୍ଷିତଙ୍କର ନଥିଲା। ତେଣୁ ମହାରାଜ ପରୀକ୍ଷିତ ଚିନ୍ତା କରୁଛନ୍ତି ଯେ ଏହା ସତ୍ୟ, ମୁଁ ଭଗବାନଙ୍କ ଆଦେଶର ଅବହେଳନା କରିଛି, ଧ୍ରୁବଂ କୃତମେ ଦେବ ହେଳନା। ଦୂରତ୍ୟଂ ବ୍ୟସନଂ ନାତି ଦୀର୍ଘାତ୍। ଏବଂ ୟାର ପରିଣାମ କ'ଣ ହେବ ମହାରାଜ ପରୀକ୍ଷିତ ଜାଣିପାରିଥିଲେ। ମୁଁ ଯେତେବେଳେ ଭଗବାନଙ୍କ ଆଦେଶର ଅବହେଳନା କରିଛି ତାର ପରିଣାମ ଅତି ଭୟାବହ। ତେଣୁ ମହାରାଜ ପରୀକ୍ଷିତ ଚିନ୍ତା କରୁଛନ୍ତି ଯେ ଦୂରତ୍ୟଂ ଅତି ଶୀଘ୍ର ଅତି ମହାନ ବିପଦ ଆସି ଦେଖାଦେବ। ତେଣୁ ମହାରାଜ ପରୀକ୍ଷିତ ଚିନ୍ତା କରୁଛନ୍ତି ଦୂରତ୍ୟଂ ବ୍ୟସନଂ ନ ଅତି ଦୀର୍ଘା, ତା ଅର୍ଥ ଅତି ଶୀଘ୍ର ଅତି ଭୟଙ୍କର ବିପଦ ଆସି ଦେଖାଦେବ। ତେଣୁ ତଦସ୍ତୁ କାମ ହିଁ ଅଘନିଷ୍ଠତାୟ। ତେଣୁ ମହାରାଜ ପରୀକ୍ଷିତ ଚିନ୍ତା କରୁଛନ୍ତି ଯେ ବର୍ତ୍ତମାନ ଏଇ ଯେଉଁ ମୁଁ ମହାନ ଅପରାଧ କଲି ମୁନିଙ୍କର ଚରଣରେ ଏପରି କାର୍ଯ୍ୟ କରି, ଯାହାର ଫଳସ୍ୱରୂପ ମହାନ ବିପଦ ଆସି ଦେଖାଦେବ, ତେଣୁ ମୁଁ କାମନା କରୁଛି ସେ ବିପଦ ଅତିଶୀଘ୍ର ଆସୁ। ସେ ବିପଦ ଅତିଶୀଘ୍ର ଆସିଲେ କ'ଣ ହେବ ଯେ ମୁଁ ଆଉ କେବେ ଏପରି ଅପରାଧ କରିବି ନାହିଁ। ସେ ବିପଦ କଷ୍ଟ ଭୋଗ କଲେ ମୁଁ ଆଉ କେବେ ସେପରି ଅପରାଧ କରିବା ପାଇଁ ଚିନ୍ତା କରିବି ନାହିଁ। ଏପରି ଚିନ୍ତା କରି ମହାରାଜ ପରୀକ୍ଷିତ ଯେତେବେଳେ ରାଜପ୍ରସାଦକୁ ଫେରି ଯାଉଛନ୍ତି, ତେଣେ ମୁନିକୁମାର ଯେ ବ୍ରାହ୍ମଣ ବାଳକ ନଦୀରେ ସ୍ନାନ କରିବା ପାଇଁ ଯାଇଥିଲା ଶମିକ ମୁନିଙ୍କର ପୁତ୍ର, ସେ ଯେତେବେଳେ ଶୁଣିବାକୁ ପାଇଲା ଯେ ଦେଶର ରାଜା ତାଙ୍କର ପିତାଙ୍କର ଗଳାରେ ମୃତ ସର୍ପ ବେଷ୍ଟନ କରିଛନ୍ତି, ତେଣୁ ବ୍ରାହ୍ମଣ ବାଳକ ଶୃଙ୍ଗୀ ଅତ୍ୟଧିକ କ୍ରୋଧାନ୍ୱିତ ହୋଇ ମହାରାଜ ପରୀକ୍ଷିତଙ୍କୁ ଅଭିଶାପ ପ୍ରଦାନ କଲେ। ଆଜିଠାରୁ ସପ୍ତମ ଦିନରେ ସର୍ପ ଦଂଶନରେ ରାଜାଙ୍କର ମୃତ୍ୟୁ। ତେଣୁ ମହାରାଜ ପରୀକ୍ଷିତ ଯେତେବେଳେ ସମ୍ବାଦ ଶ୍ରବଣ କଲେ ସେ ଭୟଭୀତ ହେଲେ ନାହିଁ, ସେ ଆନନ୍ଦର ସହିତ ଏ ଅଭିଶାପକୁ ଗ୍ରହଣ କଲେ ମହାରାଜ ପରୀକ୍ଷିତ। କାରଣ ସେ ଅପେକ୍ଷା କରୁଥିଲେ ଏପରି ବିପଦ, କାରଣ ସେ ଜାଣିଥିଲେ ଏପରି ମୁନିଙ୍କ ଚରଣରେ ଅପରାଧର ଫଳ କ'ଣ ହେବ। କାରଣ ଯେତେବେଳେ ବ୍ୟକ୍ତି କୌଣସି ଭଗବାନଙ୍କର ଭକ୍ତଙ୍କ ଚରଣରେ ଅପରାଧ କରନ୍ତି ତାର ଫଳ ଅତି ବିଷମ ହୋଇଥାଏ, ଭୟଙ୍କର ହୋଇଥାଏ। ଆୟୁଶ୍ରିୟ ଯଶୋ ଧର୍ମ ଲୋକାନାଂ ଆଶିଷ ଏବ ଚ ହନ୍ତି ଶ୍ରେୟାଂଶି ସର୍ବାଣି ପୁଂସା ମହତ୍ ବ୍ୟତିକ୍ରମ। ଯେତେବେଳେ ବ୍ୟକ୍ତି ମହତ୍ ବ୍ୟକ୍ତିଙ୍କ ଚରଣରେ ଅପରାଧ କରେ ସେତେବେଳେ ତାର ଆୟୁ କ୍ଷୀଣ ହୋଇଯାଏ, ସେ ବ୍ୟକ୍ତିର ତାର ଯଶ ନଷ୍ଟ ହୋଇଯାଏ, ଶ୍ରୀ ଅର୍ଥାତ୍ ଧନ ସମ୍ପତ୍ତି ଐଶ୍ୱର୍ଯ୍ୟ ନଷ୍ଟ ହୋଇଯାଏ, ତାର ଧର୍ମ ନଷ୍ଟ ହୋଇଯାଏ, ଏବଂ ସେ ଯେତେ ସବୁ ଆଶୀର୍ବାଦ ବରକୁ ପ୍ରାପ୍ତ ହୋଇଛି ସେସବୁ ମଧ୍ୟ ନଷ୍ଟ ହୋଇଯାଏ। ଇଏ ହେଉଛି ତାର ଫଳ। ତେଣୁ ମହାରାଜ ପରୀକ୍ଷିତ ଏପରି ବିପଦକୁ କାମନା କରୁଥିଲେ, ତେଣୁ ଏପରି ଅଭିଶାପ କଥା ଶ୍ରବଣ କରିବା ମାତ୍ରେ ମହାରାଜ ପରୀକ୍ଷିତ ସଙ୍ଗେ ସଙ୍ଗେ ନିଜର ପୁତ୍ର ଜନ୍ମଜୟକୁ ରାଜଗାଦିରେ ଅଭିଷିକ୍ତ କରି ରାଜ୍ୟ ତ୍ୟାଗ କଲେ। ଯେହେତୁ ବର୍ତ୍ତମାନ ତାଙ୍କ ଜୀବନର ଆଉ ମାତ୍ର ସାତଟି ଦିନ ବାକି ରହିଛି, ସାତ ଦିନ ପରେ ତାଙ୍କର ମୃତ୍ୟୁ ହେବ, ତେଣୁ ମହାରାଜ ପରୀକ୍ଷିତ ଯେହେତୁ ଭଗବାନ କୃଷ୍ଣଙ୍କର ଭକ୍ତ ସେ ଭଲ ଭାବରେ ଜାଣିଥିଲେ ଏହି ସାତ ଦିନର ସମୟର ଉପଯୋଗ ସେ କିପରି ଭାବରେ କରିବେ। ହୁଏତ ସେ ବହୁତ ଭାଗ୍ୟଶାଳୀ ଥିଲେ, ମୃତ୍ୟୁର ସାତ ଦିନ ପୂର୍ବରୁ ସେ ଜାଣିପାରିଥିଲେ ମୃତ୍ୟୁ ଆସୁଛି, କିନ୍ତୁ ଆମେ ସହିତ ଭାଗ୍ୟଶାଳୀ ନୁହଁ। ଆମମାନଙ୍କ ପାଇଁ ମୃତ୍ୟୁ କୌଣସି ନୋଟିସ୍ ଦେଇ ଆଗରୁ ଆସିବନି, ହଠାତ୍ ଯେକୌଣସି ସମୟରେ ଆମମାନଙ୍କ ପାଇଁ ମୃତ୍ୟୁ ଆସିପାରେ, ତାହେଲେ ଆମେ କେହି ମୃତ୍ୟୁ ପାଇଁ ପ୍ରସ୍ତୁତ କି? ଆମେ କେହି ପ୍ରସ୍ତୁତ ନୁହଁ। ଆମେ ଜାଣିନୁ ଅଚାନକ ମୃତ୍ୟୁ ଆସିଗଲେ ଆମେ କ'ଣ କରିବୁ। ଅନେକ ସମୟରେ ବ୍ୟକ୍ତି ମୃତ୍ୟୁ ଶଯ୍ୟାରେ ପଡ଼ିଥିବା ଅବସ୍ଥାରେ ସେ ଘର କଥା ଚିନ୍ତା କରୁଛି, ପୁତ୍ର କନ୍ୟାଙ୍କର ଚିନ୍ତା କରୁଛି। ପୁତ୍ର କନ୍ୟା ନିକଟରେ ନାହାନ୍ତି, ତାଙ୍କୁ ଟିକେ ଡାକିଦିଅ ମୁଁ ଦେଖିବି, ବା କୌଣସି କାର୍ଯ୍ୟ ସମାପନ ହୋଇପାରିନି, କିପରି ମୃତ୍ୟୁ ପୂର୍ବରୁ ମୁଁ ସେ କାର୍ଯ୍ୟକୁ ସମ୍ପାଦନ କରିବି। ବ୍ୟକ୍ତି ଏପରି ଚିନ୍ତା କରୁଛି, କିନ୍ତୁ ମୃତ୍ୟୁର କିପରି ସମ୍ମୁଖୀନ ହେବି ସେ କଥା ଚିନ୍ତା କରୁଛନ୍ତି। କିନ୍ତୁ ମହାରାଜ ପରୀକ୍ଷିତ ଯେହେତୁ ଭଗବାନ କୃଷ୍ଣଙ୍କର ଭକ୍ତ ଥିଲେ, ସେ ଜାଣିଥିଲେ ମୃତ୍ୟୁର ସମ୍ମୁଖୀନ କିପରି କରିବାକୁ ହୁଏ, କିପରି ହେବାକୁ ହୁଏ। ତେଣୁ ମହାରାଜ ପରୀକ୍ଷିତ ସଙ୍ଗେ ସଙ୍ଗେ ନିଜର ପୁତ୍ର ଜନ୍ମଜୟକୁ ରାଜଗାଦୀରେ ଅଭିଷିକ୍ତ କଲେ, ରାଜ୍ୟର ଦାୟିତ୍ୱ ଅର୍ପଣ କଲେ ଏବଂ ନିଜକୁ ରାଜ୍ୟ ଦାୟିତ୍ୱରୁ ମୁକ୍ତ କରି ସେ ଗୃହତ୍ୟାଗ କଲେ, ପରିବାର ସଦସ୍ୟମାନଙ୍କୁ ତ୍ୟାଗ କଲେ, ରାଜ ଐଶ୍ୱର୍ଯ୍ୟକୁ ତ୍ୟାଗ କଲେ, ଏପରିକି ରାଜ ପୋଷାକକୁ ମଧ୍ୟ ତ୍ୟାଗ କରିଦେଲେ। ଏସବୁ ତ୍ୟାଗ କରି ସେ ଗଙ୍ଗା ନଦୀ କୂଳରେ ଯାଇ ଉପବେଶନ କଲେ ମୃତ୍ୟୁର ପ୍ରତୀକ୍ଷାରେ, ଏବଂ ମହାରାଜ ପରୀକ୍ଷିତ ପ୍ରତିଜ୍ଞା କଲେ ଯେ ଆଜିଠାରୁ ମୃତ୍ୟୁ ପର୍ଯ୍ୟନ୍ତ ମୁଁ ଅନ୍ନ ଜଳ ଗ୍ରହଣ କରିବି ନାହିଁ। ତେଣୁ ଏହିପରି ପ୍ରତିଜ୍ଞାବଦ୍ଧ ହୋଇ ସେ ମୃତ୍ୟୁର ପ୍ରତୀକ୍ଷା କରୁଛନ୍ତି ଗଙ୍ଗା ତଟରେ, ଏବଂ ସେଠାରେ ଯେତେବେଳେ ସମ୍ବାଦ ପ୍ରଚାରିତ ହେଲା ଯେ ମହାରାଜ ପରୀକ୍ଷିତ ଏପରି ଅଭିଶପ୍ତ ହୋଇ ଗଙ୍ଗା ନଦୀ କୂଳରେ ମୃତ୍ୟୁର ପ୍ରତୀକ୍ଷା କରୁଛନ୍ତି, ସେତେବେଳେ ଅନେକ ମୁନି ଋଷି ଆସି ସେଠାରେ ଉପସ୍ଥିତ ହେଲେ। କୌତୂହଳବଶତଃ ଏ ଦର୍ଶନ କରିବା ପାଇଁ କି ମହାରାଜ ପରୀକ୍ଷିତ କିପରି ଦେହ ତ୍ୟାଗ କରୁଛନ୍ତି, ଶରୀର ତ୍ୟାଗ କରୁଛନ୍ତି ସର୍ପଦଂଶନରେ, ତେଣୁ ଅନେକ ମୁନି ଋଷି ସେଠାରେ ଏକତ୍ରିତ ହୋଇଥିଲେ। ତେବେ ଯେତେବେଳେ ମୁନି ଋଷିମାନେ ଏକତ୍ରିତ ହେଲେ, ମହାରାଜ ପରୀକ୍ଷିତ ମୁନି ଋଷିମାନଙ୍କୁ ଗୋଟିଏ ପ୍ରଶ୍ନ କଲେ, ଯାହାକି ସେ ନିଜ ପାଇଁ ପ୍ରଶ୍ନ କରିନାହାନ୍ତି, ସମାଜର ମଙ୍ଗଳ ପାଇଁ, ଜଗତର କଲ୍ୟାଣ ପାଇଁ ପ୍ରଶ୍ନ କରିଛନ୍ତି। କାରଣ ଯଦିଓ ମହାରାଜ ପରୀକ୍ଷିତ ଏ ପ୍ରଶ୍ନର ଉତ୍ତର ନିଜେ ଜାଣିଛନ୍ତି, କିନ୍ତୁ ଜଗତର କଲ୍ୟାଣ ପାଇଁ ଏ ପ୍ରଶ୍ନ କରୁଛନ୍ତି। ତେଣୁ ମହାରାଜ ପରୀକ୍ଷିତ ପ୍ରଶ୍ନ କଲେ ମୁନି ଋଷିମାନଙ୍କୁ ଯେ ହେ ମୁନିଗଣ, ଆପଣମାନେ କୃପା କରି କୁହନ୍ତୁ ଯେ ବ୍ୟକ୍ତିର ଜୀବନରେ କର୍ତ୍ତବ୍ୟ କ'ଣ, ସେ କ'ଣ କରିବା ଉଚିତ। ଆମେ ସାଧାରଣ ଭାବରେ ଭାବିଥାଉ ଯେ ଆମର କର୍ତ୍ତବ୍ୟ ହେଉଛି କଠୋର ପରିଶ୍ରମ କରିବା, କଠୋର ପରିଶ୍ରମ କରି ଧନ ଉପାର୍ଜନ କରିବା, ଏବଂ ସେ ଧନ ଦ୍ୱାରା ପରିବାର ଯଦି ଆମେ ଭରଣ ପୋଷଣ କରିପାରିଲେ, ତାହେଲେ ଆମେ ନିଜକୁ ଜଣେ ସଫଳ ବ୍ୟକ୍ତି ବା ସଫଳ ଗୃହସ୍ଥ ବୋଲି ମନେ କରୁଛୁ। ଏବଂ ଏଇ ଧନ ଉପାର୍ଜନରେ ଆମର ସମସ୍ତ ସମୟ ଆମେ ବ୍ୟୟ କରିଦେଉଛୁ, କେତେବେଳେ ଆସି ମୃତ୍ୟୁ ଉପସ୍ଥିତ ହୋଇଯାଉଛି ଆମେ ଜାଣିପାରୁ। ତେଣୁ ମହାରାଜ ପରୀକ୍ଷିତଙ୍କର ଏ ପ୍ରଶ୍ନ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ପ୍ରଶ୍ନ ଥିଲା ଯେ ବ୍ୟକ୍ତିର ଜୀବନରେ କର୍ତ୍ତବ୍ୟ କ'ଣ, ସେ କ'ଣ କରିବା ଉଚିତ, ଏବଂ ବିଶେଷ ଭାବରେ ଯେଉଁ ବ୍ୟକ୍ତିର ମୃତ୍ୟୁ ଅତି ନିକଟରେ ସେ ବ୍ୟକ୍ତିର କ'ଣ କରିବା ଉଚିତ। ମୃତ୍ୟୁ ସମୟରେ ବ୍ୟକ୍ତି କ'ଣ କରିବା ଉଚିତ, ତାର କ'ଣ କର୍ତ୍ତବ୍ୟ। ତେଣୁ ଯେତେବେଳେ ମହାରାଜ ପରୀକ୍ଷିତ ଏପରି ପ୍ରଶ୍ନ କଲେ, ସେତେବେଳେ ସେଠାରେ ଉପସ୍ଥିତ ମୁନିଗଣ ଭିନ୍ନ ଭିନ୍ନ ଉତ୍ତର ଦେଲେ ମହାରାଜ ପରୀକ୍ଷିତ। ସେମାନଙ୍କର ଜ୍ଞାନ ଅନୁସାରେ ଅନୁଭବ ଅନୁସାରେ ସେମାନେ ଭିନ୍ନ ଭିନ୍ନ ଉତ୍ତର ଦେଲେ। କେହି କେହି ମୁନି ଋଷି ମହାରାଜ ପରୀକ୍ଷିତଙ୍କୁ ଉପଦେଶ ଦେଲେ, ରାଜନ ମୃତ୍ୟୁ ସମୟରେ ତୁମେ ବ୍ରାହ୍ମଣ ମାନଙ୍କୁ ଡାକି କିଛି ଦାନ ଧର୍ମ କର, ଯେପରି ସାଧାରଣ ଲୋକମାନେ କରିଥାନ୍ତି। ମୃତ୍ୟୁ ସମୟରେ କାହାର କେହି ଅଧିକ ଦିନ ଧରି ମୃତ୍ୟୁ ଶଯ୍ୟାରେ ପୀଡ଼ିତ ହେଇ ପଡ଼ି ରହିଛି, ତାର ପ୍ରାଣ ଯାଉନି, ବ୍ରାହ୍ମଣଙ୍କୁ ଡାକି ଦାନ ଦେବାର ବ୍ୟବସ୍ଥା କରାଯାଉଛି। ତେଣୁ କେହି କେହି ଉପଦେଶ ଦେଲେ ଦାନ ଧର୍ମ କର। ମହାରାଜ ପରୀକ୍ଷିତ ଏପରି ଉତ୍ତରରେ ସନ୍ତୁଷ୍ଟ ହେଲେ ନାହିଁ। ପୁଣି କେହି ମୁନି ଋଷି କହିଲେ, ରାଜନ ତୁମେ ଜ୍ଞାନର ଅନୁଶୀଳନ କର। କିନ୍ତୁ ମହାରାଜ ପରୀକ୍ଷିତ ମଧ୍ୟ ଏପରି ଉତ୍ତରରେ ସନ୍ତୁଷ୍ଟ ନଥିଲେ। କେହି କେହି ଯୋଗୀ ମହାରାଜ ପରୀକ୍ଷିତଙ୍କୁ ଉପଦେଶ ଦେଲେ, ରାଜନ ତୁମେ ଅଷ୍ଟାଙ୍ଗ ଯୋଗର ଅଭ୍ୟାସ କର। କିନ୍ତୁ ମହାରାଜ ପରୀକ୍ଷିତ ଏପରି ଉତ୍ତରରେ ମଧ୍ୟ ସନ୍ତୁଷ୍ଟ ନଥିଲେ। ସେ ଏପରି ଜଣେ ବ୍ୟକ୍ତିଙ୍କର ପ୍ରତୀକ୍ଷା କରୁଥିଲେ ଯେ ତାଙ୍କୁ ସଠିକ ଉତ୍ତର ଦେଇପାରିବ ତାଙ୍କ ପ୍ରଶ୍ନର। ତେଣୁ ଠିକ ସେହି ସମୟରେ ଭଗବତ ଇଚ୍ଛାରେ ଭଗବାନଙ୍କର ପରମ ଭକ୍ତ ଶ୍ରୀ ଶୁକଦେବ ଗୋସ୍ୱାମୀ ସେ ସ୍ଥାନରେ ଆସି ଉପସ୍ଥିତ ହେଲେ। ହରେର୍ ଗୁଣ କ୍ଷିପ୍ତ ମତି ଭଗବାନ ବାଦରାୟଣୀ, ବ୍ୟାସନନ୍ଦନ ଶ୍ରୀ ଶୁକଦେବ ଗୋସ୍ୱାମୀ ଯାହାଙ୍କର ମନ ସଦାସର୍ବଦା ଭଗବାନ ହରିଙ୍କର ଗୁଣରେ ମତ୍ତ ରହିଥିଲା, ନିମଗ୍ନ ରହିଥିଲା, ତାଙ୍କର ବାହ୍ୟ ଜ୍ଞାନ ନଥିଲା, ଏପରିକି ତାଙ୍କର ବାହ୍ୟ ଶରୀର ଜ୍ଞାନ ମଧ୍ୟ ନଥିଲା। ଶ୍ରୀ ଶୁକଦେବ ଗୋସ୍ୱାମୀ ଉଲଗ୍ନ ହୋଇ ବିଚରଣ କରୁଥିଲେ। ଯେହେତୁ ତାଙ୍କର ଶରୀର ଜ୍ଞାନ ନଥିଲା, ତେଣୁ ଶରୀରକୁ ଆବୃତ କରିବା ଆବଶ୍ୟକ, ସେ କଥା ମଧ୍ୟ ସେ ଜାଣିପାରୁନଥିଲେ, କାରଣ ସବୁ ସମୟରେ ତାଙ୍କର ମନ କୃଷ୍ଣଙ୍କର ଚିନ୍ତାରେ ନିମଗ୍ନ ଥିଲା। ତେଣୁ ସାଧାରଣ ଲୋକମାନେ ତାଙ୍କୁ ପାଗଳ ବୋଲି ଭାବୁଥିଲେ। ତାଙ୍କ ପଛରେ କିଛି ଅଜ୍ଞାନ ବାଳକ ଏବଂ ଅଜ୍ଞାନ ସ୍ତ୍ରୀ ତାଙ୍କ ପଛରେ ଚାଲିଥିଲେ, ତାଙ୍କୁ ପାଗଳ ବୋଲି ଭାବି। ସେଇ ଶୁକଦେବ ଗୋସ୍ୱାମୀ ଯେତେବେଳେ ଆସି ସେ ସ୍ଥାନରେ ଉପସ୍ଥିତ ହେଲେ, ସେତେବେଳେ ସେଠାରେ ଉପସ୍ଥିତ ମୁନି ଋଷିଗଣ ଶ୍ରୀ ଶୁକଦେବ ଗୋସ୍ୱାମୀଙ୍କୁ ଜାଣିପାରି ସମସ୍ତେ ଦଣ୍ଡାୟମାନ ହିଁ ତାଙ୍କୁ ପ୍ରଣତି ନିବେଦନ କଲେ, ପ୍ରଣାମ କଲେ, ତାଙ୍କୁ ସମ୍ମାନ ପ୍ରଦର୍ଶନ କଲେ। ତେଣୁ ସଭାରେ ଯେତେବେଳେ କୌଣସି ମହାନ ବ୍ୟକ୍ତିଙ୍କର ଆଗମନ ହୁଏ, ସେତେବେଳେ ଦଣ୍ଡାୟମାନ ହିଁ ତାଙ୍କୁ ସମ୍ମାନ ପ୍ରଦର୍ଶନ କରାଯାଏ। ତେଣୁ ସମସ୍ତ ମୁନି ଋଷିମାନେ ଶ୍ରୀ ଶୁକଦେବ ଗୋସ୍ୱାମୀଙ୍କୁ ସମ୍ମାନ ପ୍ରଦର୍ଶନ କଲେ ଏବଂ ମହାରାଜ ପରୀକ୍ଷିତ ତାଙ୍କ ଚରଣରେ ପ୍ରଣତି ନିବେଦନ କରି ତାଙ୍କ ନିକଟରେ ମଧ୍ୟ ଏହି ଠିକ୍ ସେହି ଏକା ପ୍ରଶ୍ନ ରଖିଲେ। ଅତଃ ପୃଚ୍ଛାମି ସଂସିଦ୍ଧି ଯୋଗିନାଂ ପରମଂ ଗୁରୁ ପୁରୁଷସ୍ୟ ୟତ୍ କାର୍ଯ୍ୟ ମ୍ରିୟମାଣସ୍ୟ ସର୍ବଥା। ତେଣୁ ଶୁକଦେବ ଗୋସ୍ୱାମୀଙ୍କୁ ମହାରାଜ ପରୀକ୍ଷିତ ପ୍ରଶ୍ନ କରୁଛନ୍ତି, ହେ ଯୋଗୀମାନଙ୍କ ମଧ୍ୟରେ ଶ୍ରେଷ୍ଠ, ଆପଣ କୃପା କରି କହନ୍ତୁ, ଅତଃ ପୃଚ୍ଛାମି ସଂସିଦ୍ଧି ଯୋଗିନାଂ ପରମଂ ଗୁରୁ ପୁରୁଷ ସେହ ଯତ୍ କାର୍ଯ୍ୟ। ଯେ ବ୍ୟକ୍ତିର ଜୀବନରେ ବ୍ୟକ୍ତି କିପରି ଭାବରେ ସିଦ୍ଧିକୁ ପ୍ରାପ୍ତ, ବ୍ୟକ୍ତିର ଜୀବନରେ କ'ଣ କର୍ତ୍ତବ୍ୟ ଯାହାଦ୍ୱାରା ସେ ସିଦ୍ଧିକୁ ପ୍ରାପ୍ତ ହେବ, ଏବଂ ବିଶେଷ ଭାବରେ ଯାହାର ମୃତ୍ୟୁ ଅତି ନିକଟରେ ସେ ବ୍ୟକ୍ତିର କ'ଣ କର୍ତ୍ତବ୍ୟ, ସେ କ'ଣ କରିବା ଉଚିତ। ତେଣୁ ଯେତେବେଳେ ଶ୍ରୀ ଶୁକଦେବ ଗୋସ୍ୱାମୀ ମହାରାଜ ପରୀକ୍ଷିତଙ୍କର ଏପରି ପ୍ରଶ୍ନ ଶ୍ରବଣ କଲେ, ସେ ଅତ୍ୟନ୍ତ ଆନନ୍ଦିତ ହେଲେ। ଆନନ୍ଦିତ ହେଇ ମହାରାଜ ପରୀକ୍ଷିତଙ୍କୁ ସାଧୁବାଦ ପ୍ରଦାନ କରି ତାଙ୍କର ପ୍ରଶ୍ନର ଭୂୟସୀ ପ୍ରଶଂସା କଲେ। बरियाने सते प्रश्न कृत लोक हित सुखदेव गोस्वामी कहते हे राजन तुम्हें जो प्रश्न कर प्रश्न सर्वश्रेष्ठ प्रश्न कहीं तुम ये प्रश्न लोक हित उद्दिष्ट जगतर मंगल उद्दिष्ट जगतर कल्याण उद्दिष्ट तुम्हें निज निजर स्वार्थ ये प्रश्न कर जगतर कल्याण ये प्रश्न करेणु श्री सुखदेव गोस्वामी महाराज परीक्षित प्रश्न प्रशंसा कर प्रश्नर सठिक उत्तर प्रदान कर तेणु श्री सुखदेव गोस्वामी कहते तस्मात् सर्वात्मना राजन हृदिस्थं कुरु केशवम् हे राजन जो भगवान समस्त आत्मा सदृश अर्थात जो भगवान समस्त हृदय परमात्मा रूप से विराजमान सही भगवान को तुम्हें हृदय धारण कर हृदिस्थं कुरु केशव तार अर्थ कौन जदि भगवान समस्त हृदय रही पुणी श्री सुखदेव गोस्वामी कहीं कहते तुम्हें से भगवान को हृदय धारण कर तार अर्थ है जदि भगवान समस्त हृदय परमात्मा रूप से निवास किंतु आमे केते जन भगवान को अनुभव निज हृदय जे भगवान मोर हृदय निवास करते जन से अनुभव अच्छे तेणु श्री सुखदेव गोस्वामी कहते कृष्ण को तुम्हें हृदय धारण कर अर्थात मन मध्य धारण कर अर्थात से भगवान कृष्ण कथा चिंता कर सब समय ताकि कृष्ण चेतन एवं भगवत गीतार भगवान कृष्ण एक कथा बारंबार कहते मनमना भव मद भक्त मद्याजी मांग नमस्कार मनमना भव तुम्हारा मन को मत अर्पण कर अर्थात तुम मन में मो कथा चिंता कर तस्मात सर्वेशु कालेशु मांग अनुस्मर युद्ध सब समय मत स्मरण कर भगवान कृष्ण कहते तेणु सुखदेव गोस्वामी मत ठीक से कथा कहते महाराज परीक्षित हे राजन से भगवान कृष्ण को हृदय धारण कर अर्थात मन मध्य धारण कर तांकर सब समय स्मरण कर तांकर कथा चिंता कर तांकर रूप गुण लीला ए सब चिंता कर मन मध्य एवं पुणी कहते जे भगवान कर कथा चिंता कले कौन हम ना म्रियमाण ही हम ही तो स्तो दासी परांगति जे भगवान कृष्ण कर कथा चिंता कले एपरिक म्रियमाण व्यक्ति मध्य म्रियमाण अर्थात जहाँ मृत्यु अति निकट जो व्यक्ति मृत्यु मुखरे पतित हवापी जापरी व्यक्ति मध्य भगवान कृष्ण कर चिंता करे ततो जासी परांगति सेपरि व्यक्ति परम गति को प्राप्त हो परम गति कौन जहाँकि श्रेष्ठ गति साधारण भाव भौतिक संसार जितेबले कहार मृत्यु हुए सेतेबले आमे कही था से व्यक्तिर स्वर्गवास है कारण स्वर्गवास को आमे श्रेष्ठ गति बोली भावी था। आमे भावी था जे स्वर्ग व्यतीत आउ श्रेष्ठ गति किछि नाही एहा हेउछि आमर अज्ञता कारण भगवान कृष्ण भगवत गीता रे कहउछन्ति खीने पुण्य मर्त्य लोकं विशन्ति जो मैंने मर्त्य जगत पुण्य कार्य करते ସେ ପୁଣ୍ୟ ବଳରେ ସେମାନେ ସ୍ୱର୍ଗଲୋକକୁ ପ୍ରାପ୍ତ ହୋଇଥାନ୍ତି, କିନ୍ତୁ ସ୍ୱର୍ଗଲୋକରେ ସେମାନେ ସ୍ଥାୟୀ ଭାବରେ ରହିପାରନ୍ତି ନାହିଁ। କାରଣ କ୍ଷୀଣେ ପୁଣ୍ୟେ ମର୍ତ୍ତ ଲୋକଙ୍କୁ ବିଶନ୍ତି, ସେମାନଙ୍କର ପୁଣ୍ୟ ଯେତେବେଳେ କ୍ଷୀଣ ହୋଇଯାଏ ଶେଷ ହୋଇଯାଏ, ପୁଣ୍ୟର ଫଳ ସେମାନେ ଭୋଗ କରି କରନ୍ତି ସ୍ୱର୍ଗଲୋକରେ, ପୁଣ୍ୟ ଶେଷ ହୋଇଯାଏ, କ୍ଷୀଣେ ପୁଣ୍ୟେ ମର୍ତ୍ତ ଲୋକଙ୍କୁ ବିଶନ୍ତି, ସେମାନେ ପୁଣି ମର୍ତ୍ତ ଲୋକକୁ ଆସନ୍ତି, ପୁଣି ମର୍ତ୍ତ ଲୋକରେ ଜନ୍ମଗ୍ରହଣ କରନ୍ତି। ତେଣୁ ସ୍ୱର୍ଗଲୋକରେ ସ୍ଥାୟୀ ଭାବରେ କେହି ରହିପାରିବେ ନାହିଁ। ତେଣୁ ସ୍ୱର୍ଗଗତିକୁ ସେଥିପାଇଁ ଶ୍ରେଷ୍ଠ ଗତି କୁହାଯାଇପାରିବ ନା, ଯେହେତୁ ସେଥିରେ କ୍ଷଣିକ ପାଇଁ, କ୍ଷଣ ସମୟ ପାଇଁ, ଅଳ୍ପ ସମୟ ପାଇଁ ବ୍ୟକ୍ତି ସେଠାରେ ସ୍ୱର୍ଗ ସୁଖ ଲାଭ କରିଥାଏ। ଏବଂ ଭଗବାନ କୃଷ୍ଣ ଭଗବତ ଗୀତାରେ କହୁଛନ୍ତି, ଆବ୍ରହ୍ମ ଭୁବନା ଲୋକା ପୁନର୍ଆବର୍ତ୍ତିନ ଅର୍ଜୁନ ମାଙ୍ଗ ଉପେତ୍ୟ ତୁ କନ୍ଦେୟ ପୁନର୍ଜନ୍ମ ନ ବିଦ୍ୟତେ। ଭଗବାନ କୃଷ୍ଣ କହୁଛନ୍ତି, ହେ ଅର୍ଜୁନ, ଆବ୍ରହ୍ମ ଭୁବନ ଲୋକା, ଏଇ ଯେଉଁ ବ୍ରହ୍ମାଣ୍ଡ ରହିଛି, ଏ ଭୌତିକ ସଂସାରରେ ଅସଂଖ୍ୟ ବ୍ରହ୍ମାଣ୍ଡ ରହିଛି, ସମଗ୍ର ସୃଷ୍ଟିକୁ ଯଦି ଦୁଇ ଭାଗରେ ବିଭକ୍ତ କରାଯାଏ, ଗୋଟିଏ ହେଉଛି ଆଧ୍ୟାତ୍ମିକ ସୃଷ୍ଟି, ଆଉ ଗୋଟିଏ ହେଉଛି ଭୌତିକ ସୃଷ୍ଟି। ଆଧ୍ୟାତ୍ମିକ ସୃଷ୍ଟି ସମଗ୍ର ସୃଷ୍ଟିର ତିନି ଭାଗ, ଆଧ୍ୟାତ୍ମିକ ସୃଷ୍ଟି ଯାହାକୁ ଆମେ ଇଂରେଜୀରେ କହିବା ସ୍ପିରିଚୁଆଲ ୱାର୍ଲ୍ଡ ବା ବୈକୁଣ୍ଠ ଧାମ, ଆଉ ଗୋଟିଏ ଭାଗ ସୃଷ୍ଟି ଯାହାକି ଭୌତିକ ସୃଷ୍ଟି, ତାହା ହେଉଛି ଏକ ଭାଗ, ସମଗ୍ର ସୃଷ୍ଟିର ଏକ ଭାଗ। ତିନି ଭାଗ ଆଧ୍ୟାତ୍ମିକ ସୃଷ୍ଟି, ଗୋଟିଏ ଭାଗ ହେଉଛି ଭୌତିକ ସୃଷ୍ଟି। ଏଇ ଗୋଟିଏ ଭାଗ ଭୌତିକ ସୃଷ୍ଟି ମଧ୍ୟରେ ଅସଂଖ୍ୟ ବ୍ରହ୍ମାଣ୍ଡ ରହିଛି, ଯାହାକୁ ଆମେ ଇଂରେଜୀରେ କହିଲେ ୟୁନିଭର୍ସ କହିବା, ବ୍ରହ୍ମାଣ୍ଡ, ଅସଂଖ୍ୟ ବ୍ରହ୍ମାଣ୍ଡ ଏହିପରି ରହିଛି ଯାହାକୁ ଆମେ ଗଣନା କରିପାରିବା ନାହିଁ। ଏବଂ ପ୍ରତିଟି ବ୍ରହ୍ମାଣ୍ଡରେ 14ଟି ଲୋକ ରହିଛି, ଯେପରି ଆମେ ବର୍ତ୍ତମାନ ଯେଉଁ ବ୍ରହ୍ମାଣ୍ଡରେ ରହିଛେ, ଏ ବ୍ରହ୍ମାଣ୍ଡ ହେଉଛି ସବୁଠାରୁ ଛୋଟ ବ୍ରହ୍ମାଣ୍ଡ, ଆମେ ଯେଉଁ ବ୍ରହ୍ମାଣ୍ଡରେ ରହିଛେ, ଏହାଠାରୁ ଆହୁରି ବହୁତ ବିଶାଳକାୟ ବ୍ରହ୍ମାଣ୍ଡ ସବୁ ରହିଛି। ତେବେ ପ୍ରତିଟି ବ୍ରହ୍ମାଣ୍ଡରେ 14ଟି ଲୋକ ରହିଥାଏ, 14ଟି ଲୋକ ମଧ୍ୟରେ ପୃଥିବୀ ଲୋକ ହେଉଛି ମଧ୍ୟସ୍ଥାନରେ। ବ୍ରହ୍ମାଣ୍ଡର ପ୍ରତି ବ୍ରହ୍ମାଣ୍ଡର ଅର୍ଦ୍ଧେକ ଜଳରେ ଭରା ହୋଇଛି, ଗର୍ଭୋଦକ ସାଗର ଜଳରେ ଭରା ହୋଇଛି, ଏବଂ ବ୍ରହ୍ମାଣ୍ଡର ଆଉ ଯେଉଁ ଅର୍ଦ୍ଧେକ ରହିଲା, ସେ ଅର୍ଦ୍ଧେକରେ 14ଟି ଲୋକ ରହିଛି, ତା ମଧ୍ୟରେ ପୃଥିବୀ ମଧ୍ୟବର୍ତ୍ତୀ ସ୍ଥାନରେ। ପୃଥିବୀକୁ ଭୂଲୋକ ବୋଲି କୁହାଯାଏ, ଭୂଲୋକର ଉପରେ ରହିଛି 7ଟି ଲୋକ, 6ଟି ଲୋକ, ପୃଥିବୀକୁ ମିଶେଇ ହେଉଛି 7ଟି ହେଉଛି ଉର୍ଦ୍ଧ ଲୋକ, ଭୂଲୋକର ଉପର ଲୋକ ହେଉଛି ଭୁବର ଲୋକ, ତାପର ଲୋକ ହେଉଛି ସ୍ୱର୍ଗଲୋକ, ତାପରେ ହେଉଛି ମହର ଲୋକ, ତାପରେ ଜନଲୋକ, ତାପରେ ତପଲୋକ, ତାପରେ ହେଉଛି ବ୍ରହ୍ମଲୋକ ବା ସତ୍ୟଲୋକ। ତେଣୁ ଏହିପରି 7ଟି ଲୋକ ଉପରକୁ ରହିଛି ଏବଂ 7ଟି ଲୋକ ତଳକୁ ରହିଛି, ଯାହାକୁ ଆମେ ପାତାଳ ଲୋକ ବୋଲି କହୁଛେ। ପୃଥିବୀର ତଳକୁ, ଭୂଲୋକର ତଳକୁ ରହିଛି ଅତଳ, ବିତଳ, ସୁତଳ, ମହାତଳ, ଅତଳାତଳ, ମହାତଳ, ରସାତଳ ଏବଂ ପାତାଳ, ଏପରି 7ଟି ଲୋକ ତଳକୁ ରହିଛି ପାତାଳ ଲୋକ। ଏ 14ଟି ଲୋକକୁ ନେଇ ଗୋଟିଏ ବ୍ରହ୍ମାଣ୍ଡ, ଏପରି ଅସଂଖ୍ୟ ବ୍ରହ୍ମାଣ୍ଡ ରହିଛି, ତାର ଅର୍ଥ ପ୍ରତି ବ୍ରହ୍ମାଣ୍ଡରେ ପୃଥିବୀ ଲୋକ ମଧ୍ୟ ରହିଛି, ଏବଂ ପ୍ରତି ବ୍ରହ୍ମାଣ୍ଡରେ ମନୁଷ୍ୟମାନେ ମଧ୍ୟ ରହିଛନ୍ତି। ତେଣୁ ଏ ବ୍ରହ୍ମାଣ୍ଡର, ପୃଥିବୀ ଲୋକର ଆମେ ଏକମାତ୍ର ମନୁଷ୍ୟ ନୁହଁ, ଅନ୍ୟ ବ୍ରହ୍ମାଣ୍ଡର ପୃଥିବୀ ଲୋକରେ ଆମଠାରୁ ଉନ୍ନତ ମନୁଷ୍ୟମାନେ ଅଛନ୍ତି। ତେବେ ଏ ଯେଉଁ ସାତଟି ଲୋକ ରହିଛି ଉପରକୁ ଉର୍ଦ୍ଧ୍ୱ ଲୋକ, ସର୍ବଶ୍ରେଷ୍ଠ ଲୋକ ହେଉଛି ସତ୍ୟଲୋକ ବା ବ୍ରହ୍ମଲୋକ, ଯାହାକି ସ୍ୱର୍ଗଲୋକର ମଧ୍ୟ ଉର୍ଦ୍ଧ୍ୱରେ। ସର୍ବୋଚ୍ଚ ଲୋକ ହେଉଛି ବ୍ରହ୍ମଲୋକ, ଯେଉଁଠାରେ ବ୍ରହ୍ମା ନିବାସ କରନ୍ତି। ତେଣୁ ଭଗବାନ କୃଷ୍ଣ କହୁଛନ୍ତି, ଆବ୍ରହ୍ମ ଭବନ ଲୋକା ପୁନର୍ ଆବର୍ତ୍ତିନ ଅର୍ଜୁନ। ହେ ଅର୍ଜୁନ, ବ୍ୟକ୍ତି ଯେକୌଣସି ଲୋକରେ ଜନ୍ମଗ୍ରହଣ କରୁନା କାହିଁକି, ଏପରିକି ସତ୍ୟ ଲୋକରେ ମଧ୍ୟ, ଯାହାକି ସର୍ବୋଚ୍ଚ ଲୋକ, ସେ ବ୍ୟକ୍ତି ସେ ଲୋକରୁ ପୁନଃ ମର୍ତ୍ତ୍ୟ ଲୋକକୁ ଫେରି ଆସୁ, ସେ ଲୋକରେ ମଧ୍ୟ ସବୁଦିନ ପାଇଁ ରହିପାରିବ। ତେଣୁ ଭୌତିକ ବ୍ରହ୍ମାଣ୍ଡ ମଧ୍ୟରେ ଯେକୌଣସି ଲୋକରେ ଆମେ ଜନ୍ମଗ୍ରହଣ କଲେ ମଧ୍ୟ ସେଠାରେ ଆମେ ସ୍ଥାୟୀ ଭାବରେ ରହିପାରିବା ନାହିଁ, ଏହା ହେଉଛି ଭୌତିକ ସଂସାରର ନିୟମ। କିନ୍ତୁ ମାଙ୍ଗୁ ପେତ୍ୟତୁ କନ୍ତେୟ ପୁନର୍ଜନ୍ମ ନ ବିଦ୍ୟତେ। କିନ୍ତୁ ଭଗବାନ କୃଷ୍ଣ କହୁଛନ୍ତି, ହେ କୁନ୍ତୀ ପୁତ୍ର, ତୁମେ ଯଦି ମୋତେ ପ୍ରାପ୍ତ ହେବ ତାହେଲେ ତୁମର ଏଇ ଭୌତିକ ସଂସାରରେ ପୁନର୍ଜନ୍ମ ହେବ ନାହିଁ। ଭଗବାନ କୃଷ୍ଣଙ୍କୁ ପ୍ରାପ୍ତ ହେବାର ଅର୍ଥ ହେଲା ତାଙ୍କର ଲୋକକୁ ପ୍ରାପ୍ତ ହେବ। ଯେଉଁ ଆଧ୍ୟାତ୍ମିକ ଜଗତ କଥା ମୁଁ କହୁଥିଲି, ଭଗବାନଙ୍କର ବିଭିନ୍ନ ଅବତାର ରହିଛନ୍ତି, ସେମାନଙ୍କର ସବୁ ଗୋଟିଏ ଗୋଟିଏ ଲୋକ ରହିଛି, ବୈକୁଣ୍ଠ ଲୋକ ରହିଛି, ଯେଉଁଠାରେ ଭଗବାନ ବିଷ୍ଣୁ ଏବଂ ତାଙ୍କର ଅନ୍ୟ ଅବତାରମାନେ ସବୁ ନିବାସ କରୁଛନ୍ତି ନିତ୍ୟ ଭାବରେ। ବୈକୁଣ୍ଠର ଉପରକୁ ରହିଛି ଅଯୋଧ୍ୟା ଲୋକ, ଆମର ମର୍ତ୍ତ୍ୟ ଜଗତରେ ଅଯୋଧ୍ୟା ରହିଛି। ଭଗବାନ ରାମଚନ୍ଦ୍ର ଯେତେବେଳେ ଲୀଳା କରିବା ପାଇଁ ଅବତୀର୍ଣ୍ଣ ହୁଅନ୍ତି, ମର୍ତ୍ତ୍ୟ ଜଗତର ଅଯୋଧ୍ୟା ଲୋକରେ ଅବତୀର୍ଣ୍ଣ ହୁଅନ୍ତି, ଯେଉଁ ଅଯୋଧ୍ୟା ନିତ୍ୟ ଅଯୋଧ୍ୟା ଲୋକର ଅଂଶ। ତେଣୁ ନିତ୍ୟ ଆଧ୍ୟାତ୍ମିକ ଜଗତରେ ନିତ୍ୟ ଅଯୋଧ୍ୟା ଧାମ ରହିଛି, ଯେଉଁଠାରେ ଭଗବାନ ରାମଚନ୍ଦ୍ର ନିତ୍ୟ ଭାବରେ ବିରାଜମାନ। ତା ଉପରକୁ ରହିଛି ଦ୍ୱାରକା ଲୋକ, ଯେଉଁଠାରେ ଭଗବାନ କୃଷ୍ଣ ଦ୍ୱାରକା ଲୀଳା କରୁଛନ୍ତି, ଦ୍ୱାରକା ମଥୁରା ଏବଂ ସର୍ବୋଚ୍ଚ ଲୋକ ବୃନ୍ଦାବନ, ଗୋଲୋକ ବୃନ୍ଦାବନ, ଭଗବାନ କୃଷ୍ଣ ଯେଉଁଠାରେ ନିବାସ କରୁଛନ୍ତି। ତେଣୁ ଭଗବାନ କୃଷ୍ଣ କହୁଛନ୍ତି, ମାଂ ଉପେତ୍ୟ ତୁ କନ୍ତେୟ ପୁନର୍ଜନ୍ମ ନ ବିଦ୍ୟତେ। ହେ କୁନ୍ତୀ ପୁତ୍ର, ତୁମେ ଯଦି ମୋତେ ପ୍ରାପ୍ତ ହେବ ତାହେଲେ ତୁମର ଭୌତିକ ସଂସାର ପୁନର୍ଜନ୍ମ ହେବ। ଏଠାରେ ପୁନର୍ଜନ୍ମ ହେବାର ଅର୍ଥ କ'ଣ ନା, ପ୍ରତ୍ୟେକ ବ୍ୟକ୍ତି ଭୌତିକ ଶରୀର ଧାରଣ କରିବ ଏବଂ ଜନ୍ମ ମୃତ୍ୟୁ ଜରାବ୍ୟାଧି ରୂପକ କଷ୍ଟକୁ ପ୍ରାପ୍ତ ହେବ, ଏବଂ ସବୁ ଜନ୍ମରେ ଯେ ଆମେ ମନୁଷ୍ୟ ଜନ୍ମକୁ ପ୍ରାପ୍ତ ହେବା ତାର ମଧ୍ୟ କୌଣସି ଠିକଣା ନାହିଁ। 84 ଲକ୍ଷ ଜୀବଯୋନି ରହିଛନ୍ତି, ତେଣୁ ଆମେ ପ୍ରତିଟି ଜନ୍ମରେ ଗୋଟିଏ ଗୋଟିଏ ଜୀବ ଶରୀରକୁ ପ୍ରାପ୍ତ ହେବା। ଏ ଜନ୍ମରେ ମନୁଷ୍ୟ ହେଇଛେ, ଅନ୍ୟ ଜନ୍ମରେ ପଶୁ ପକ୍ଷୀ କୀଟ ପତଙ୍ଗ ହେଇ ଜନ୍ମ ହେବ। ନିଜର କର୍ମ ଅନୁସାରେ ଆମେ 84 ଲକ୍ଷ ଜୋନିରେ ଭ୍ରମଣ କରିବା, ଇଏ ହେଉଛି ସଂସାରର ନିୟମ। ତେଣୁ ଭଗବାନ କୃଷ୍ଣ କହୁଛନ୍ତି, ମାଂ ଉପେତ୍ୟ ତୁ କନ୍ତେୟ ପୁନର୍ଜନ୍ମ ନ ବିଦ୍ୟତେ। ତୁମେ ଯଦି ମୋତେ ପ୍ରାପ୍ତ ହେବା, ମୋର ଧାମକୁ ପ୍ରାପ୍ତ ହେବ, ତାହେଲେ ଏଇ ଭୌତିକ ସଂସାରରେ ତୁମର ପୁନର୍ଜନ୍ମ ହେବ ନା। ଭୌତିକ ସଂସାରରେ ଜନ୍ମ ନେବାର ଅର୍ଥ ହେଲା ଦୁଃଖ ଭୋଗ, କିନ୍ତୁ ଭଗବାନଙ୍କ ଧାମକୁ ପ୍ରାପ୍ତ ହେବାର ଅର୍ଥ ହେଲା ଏ ସମସ୍ତ ଦୁଃଖରୁ ସବୁଦିନ ପାଇଁ ମୁକ୍ତ ହେଇଯିବ। ତେଣୁ ସ୍ୱର୍ଗଗତି ଶ୍ରେଷ୍ଠ ଗତି ହେଇ ନପାରେ, କାରଣ ସେଠାରେ ପୁଣ୍ୟ ଶେଷ ହେଲେ ପୁଣି ଆମକୁ ଜନ୍ମଗ୍ରହଣ କରିବାକୁ ପଡ଼ିବ, କିନ୍ତୁ ଭଗବତ ଧାମକୁ ପ୍ରାପ୍ତ ହେଲେ ସେ ହେଉଛି ଶ୍ରେଷ୍ଠ ଗତି। ଯେଉଁ ଧାମକୁ ଥରେ ପ୍ରାପ୍ତ ହେଲେ ଜଗତ୍ତ୍ୱାନ ନିବର୍ତ୍ତନ୍ତେ ତଦ୍ଧାମ ପରମଂ, ଭଗବାନ କୃଷ୍ଣ କହୁଛନ୍ତି, ଯେଉଁ ଧାମକୁ ଥରେ ପ୍ରାପ୍ତ ହେଲେ ଏ ଭୌତିକ ସଂସାରରେ ବ୍ୟକ୍ତିର ଆଉ ପୁନର୍ଜନ୍ମ ହୁଏ, ସେ ହେଉଛି ମୋର ପରମ ଧାମ। ତେଣୁ ସେ ହେଉଛି ଶ୍ରେଷ୍ଠ ଗତି, ଯେଉଁ ଗତିକୁ ପ୍ରାପ୍ତ ହେଲେ ଆମର ଭୌତିକ ସଂସାରରେ ପୁନର୍ଜନ୍ମ ହେବ ନାହିଁ ଦୁଃଖ ଭୋଗ କରିବା ପାଇଁ, ଏବଂ ଯେଉଁ ଗତିକୁ ପ୍ରାପ୍ତ ହେଲେ ଆମେ ନିତ୍ୟ ସୁଖକୁ ପ୍ରାପ୍ତ, ନିତ୍ୟ ଆନନ୍ଦକୁ ପ୍ରାପ୍ତ। ତେଣୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ତତ୍ତ୍ୱ ଯାହା ଅଛି ପରାଙ୍ଗତି, राजन व्यक्ति कृष्ण को धारण कले निज मन मध्य कृष्ण चिंता कले से परम गति को प्राप्त श्रेष्ठ गति को प्राप्त अर्थात भगवान कृष्ण धाम को प्राप्त तार भौतिक संसार पुनर्जन्म हे ना तेणु ए उत्तर श्रवण करी महाराज परीक्षित संतुष्ट है कारण से यही उत्तर आशा करते तेणु से निश्चय कले जे वर्तमान जो सात दिन समय तांके निकट रही से कृष्ण कथा श्रवण रे ए सात दिन समय विनियोग करेंगे तेणु क्षीधा एवं तृष्णा को त्याग कर सात दिन काल महाराज परीक्षित श्री सुखदेव गोस्वामी को कृष्ण संबंधी प्रश्न कर सुखदेव गोस्वामी प्रश्नर उत्तर दौरान यहपर भाव सात दिन समय अतिवाहित तेणु से अनेक गुड़िए प्रश्न मध्यम परीक्षित महाराज श्री सुखदेव गोस्वामी को भगवान कृष्ण संबंध में प्रश्न कर विभिन्न अवतार मान संबंध में प्रश्न कर सृष्टि संबंध में प्रश्न कर सृष्टि पालन विभिन्न राजर्षि अर्थात राजा मान संबंध में प्रश्न कर राजा माने जो मैंने कृष्ण भक्त थे से किपर ए सृष्टि को पालन करुले विभिन्न राजवंश संबंध में प्रश्न कर सुखदेव गोस्वामी से सब प्रश्न उत्तर महाराज परीक्षित प्रदान कर तेणु परीक्षित महाराज श्री सुखदेव गोस्वामी श्रवण कर स्वयंभुव मनकर वंश संबंध में स्वयंभुव मनु थे ब्रह्मांकर पुत्र तबे स्वयंभुव मनकर दुईटी पुत्र थे पत्नी शतरूपा गर्भर दुईटी पुत्र उत्पन्न होते महाराज उत्तानपाद एवं महाराज प्रियव्रत तबे प्रियव्रत संबंध रे श्री सुखदेव गोस्वामी किसी संक्षेप उल्लेख कर प्रियव्रत प्रथम से राजकार्य प्रति आकृष्ट नदियों से ज्येष्ठ पुत्र थे स्वयंभू मन ज्येष्ठ पुत्र थे किंतु राजकार्य प्रति आग्रह नथिला बा संसार रे प्रवेश करिवार तंकर आग्रह नथिला तेणु स्वयंभू मनु महाराज उत्तान पद को सेथिपाई राजगादी अर्पण करथिले पृथ्वीर शासन करिवा पय तबे सेई महाराज प्रियव्रत पूर्ण किपरि गृहस्थ आश्रम रे प्रवेश कले से संबंध में महाराज परीक्षित प्रश्न कर सुखदेव गोस्वामी से कथा आम आज आम समय आम आगामी का श्रवण करवा महाराज परीक्षित महाराज प्रियव्रत संबंध में प्रश्न एवं श्री सुखदेव गोस्वामी उत्तर कारण आम जो महाराज भरत चरित्र संबंध में आलोचना करने को जाऊे महाराज भरत यही वंश रे आसछन्ति स्वयंभू मानक वंश तेणु तंकर पूर्वज मानकर चरित्र संबंध में आम संक्षेप आलोचना करी तापर आम महाराज भरत चरित्र संपर्क में विशद भाव रे आलोचना करने हरे कृष्ण तबे आज कार्यक्रम शेष होगा पूर्व आम पांच मिनिट भगवान कर नाम संकीर्तन करिबा एवं मु आपण मान समस्त अनुरोध करी आपण मान समस्त हाथ ताली दे उच्च स्वर रे ए नाम संकीर्तन रे अंश ग्रहण करिबे तापर आम आज कार्यक्रम शेष हो हरे कृष्णा 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 हरे 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 राम
Thank you.
जय श्री श्री गौरनिताय की जय। जय श्री श्री कृष्ण बलराम की जय। जय श्री श्री राधा राधाकांत की जय। जय श्री श्री जगन्नाथ बलदेव सुभद्र महाराण की जय। जय श्री प्रभुपाद महाराज की जय। जय ग्रंथराज श्रीमद् भागवतम की जय। जय समवेत भक्तवृंद की जय। नितय गौर प्रमानंद हरि हरि ओम।
जय श्री श्रीमान भक्ति वरुण।